ତେବେ ନା ତାହା ତ ବେକି ଜନ୍ମ ହେବାର ପୂର୍ବରୁ ଥିଲା ଆଉ ତେଣୁ ମୁଁ ଭାବିଲି ତେବେ ଆପଣ ଜାଣନ୍ତି ମୁଁ କେବଳ ଏକ ତାଟିଆ ଜବ ଦଲିଆ ଖାଇଲି ଗୋଟିଏ ଟଙ୍କା ମୂଲ୍ୟ ନେଲା ତେବେ ମୁଁ କେବଳ ସେମାନେ ମୋତେ ମୋର ଟିକେଟ୍ ଦେଇଥାନ୍ତି ଏବଂ କେବଳ ସେଥିରେ ଦସ୍ତଖତ କରିଥାଏ ଆପଣ ଦେଖନ୍ତୁ ଆଉ ମୁଁ ଏହାର ମୂଲ୍ୟ ଦେଇଥାଏ ଏହାକୁ ପରିଶୋଧ କରିଥାଏ ଏବଂ ମୁଁ ଏହାକୁ ଫେରାଇ ଦେଇଥାଏ କାରଣ ମୁଁ ଏକ ଖର୍ଚ୍ଚ ଖାତା ରଖିଥିଲି ଏବଂ ଦିନେ ଯେତେବେଳେ ଆମର ପେଟ୍ରୋଲିଂ କରୁଥିବା ଲୋକମାନଙ୍କର ଏକ ସଭା ଚାଲିଥିଲା ମୋର ପ୍ରଭୁ ସେମାନେ କହିଲେ ଏ ପାଗଳ ଲୋକଟି କିଏ ଯିଏକି ସେହିପରି ଭାବରେ କିଛି ଗୋଟାଏ ଦେଇଛି ବୁଝିଲେ ସେହି ମୁଖ୍ୟ ଲୋକଟି ଆପଣ ଜାଣନ୍ତି ଏକ ଜଳଖିଆ ପାଇଁ 10 ସେଣ୍ଟ ଲାଗିବ ତେଣୁ ତାହା ଅନ୍ୟ ଲୋକମାନଙ୍କ ଉପରେ ପ୍ରକୃତରେ ହାଲୁକା ଭଳି ଦେଖାଯାଏ ଆପଣ ଜାଣନ୍ତି ସେମାନଙ୍କ ମଧ୍ୟରୁ କେତେ ଏକ ଡଲାର ଦେଲେ ଦେଖନ୍ତୁ ରାତ୍ରି ଭୋଜନ ପାଇଁ $2 ଦେଲେ ଏବଂ ମୁଁ ଠିକ୍ ସେତିକି ଦେଲି ଯେତିକି ତାହାର ମୂଲ୍ୟ ଥିଲା ତେବେ ମୁଁ କହିଲି ତେବେ ବର୍ତ୍ତମାନ ମୋତେ ଦେବାର କୌଣସି ଆବଶ୍ୟକତା ନାହିଁ ମୋର କଣ ହେବ ଯଦି ମୁଁ କେବଳ 10 ସେଣ୍ଟ ହିଁ ଖାଏ ଶ୍ରୀମାନ ଫିଲ୍ଡ ଯିଏକି ସହକାରୀ ଅଧିକ୍ଷକ ଥିଲେ ସେ କହିଲେ ବିଲି ଯେପରି ଭାବରେ ବି ହେଉ ଅନ୍ତତ $1 ଦିଅ କହିଲେ ଅନ୍ୟ ବାକିମାନେ ସମସ୍ତେ ତାହା ହିଁ କରୁଛନ୍ତି କହିଲେ ତୁମେ ବି ତାହା ଏକ ସମାନ ରଖ ତେବେ ମୁଁ କହିଲି ମୁଁ ତ କେବେ ଆଉ କିଛି ଖାଏ ନାହିଁ ମାତ୍ର କେବଳ ଏକ ତାଟିଆ ଜବ ଦଲିଆ ଖାଏ ଆଉ ତାହା ହିଁ ଅଟେ ଯାହା ପାଇଁ ମୁଁ ମୂଲ୍ୟ ପରିଶୋଧ କରିଥାଏ କହିଲେ ଓହ କର ନାହିଁ ତାହା କେବେ କର ନାହିଁ ତେବେ ତାପରେ ମୁଁ ଭାବିଲି ମୁଁ ଏହା ସହିତ କଣ କରିବି ତାପରେ ମୁଁ ଜଳଖିଆ ପାଇଁ 50 ସେଣ୍ଟ ଦେଲି ଏହାପରେ ମୁଁ ସେଥିରୁ 40 ସେଣ୍ଟ ନେଇଥାଏ ଯଦି ମୁଁ କିଛି ଖର୍ଚ୍ଚ କରିବାକୁ ଚାହେଁ ରାସ୍ତାରେ କିଛି ପିଲାଙ୍କୁ ଦେଇଥାଏ କିଛି ପିଲାଙ୍କୁ ଆପଣ ଜାଣନ୍ତି ଯେଉଁମାନେ କି ଏପରି ଦେଖାଯାଆନ୍ତି ଯେପରିକି ସେମାନଙ୍କୁ ମଧ୍ୟ ଟିକିଏ ଏକ ସାଣ୍ଡୱିଚ୍ ଆବଶ୍ୟକ ତେବେ ମୁଁ ଭାବିଲି ବୋଧହୁଏ ମୋ ପାଖରେ ଥାଇପାରେ ଠିକ ତେବେ ତାହା ତ ସେହି କମ୍ପାନୀ ଥିଲା ଯିଏକି ନିଜେ ମୋ ସହିତ ସେହିପରି କଥାବାର୍ତ୍ତା କରୁଥିଲା ତାହା ତ କମ୍ପାନୀର ବାହାରେ ଜଣେ ବ୍ୟକ୍ତି ଥିଲେ ତେଣୁ ମୁଁ ଭାବିଲି ବୋଧହୁଏ ମୁଁ କିଛି ଭୁଲ କରିଛି ତେଣୁ ଏଠାରେ କିଛି ସମୟ ପୂର୍ବରୁ ଜଣେ ପେଟ୍ରୋଲିଂ ଲୋକ ସହିତ ବର୍ତ୍ତମାନ ସେମାନେ ହେଲିକପ୍ଟର ଯୋଗେ ପେଟ୍ରୋଲିଂ କରନ୍ତି ଆପଣ ଦେଖନ୍ତୁ ତେଣୁ ସେ ଆସିଲେ ଓ ସେ ଅଟକି ଗଲେ ସେ କହିଲେ କୁହନ୍ତୁ ଭାଇ ବ୍ରାନହମ୍ କହିଲେ ଏଇ ଗଛଟି ବଢୁଅଛି ମୁଁ କହିଲି ହଁ ମୁଁ କହିଲି ପିଲାମାନେ ସେଠାରେ ବାହାରେ ତାହାର ତଳେ ଖେଳନ୍ତି ସେ କହିଲେ କଣ ଆମେ ଏହାକୁ ଉପରୁ କତୁରି ପାରିବା କି ମୁଁ କହିଲି ହଁ ମାତ୍ର ଏହାକୁ କାଟିବେ ନାହିଁ ବୁଝିଲେ ସେ କହିଲେ ତେବେ ଆମେ ଏହାକୁ କାଟିବାକୁ ଚାହୁଁ ଆମେ ଏଥିପାଇଁ ଆପଣଙ୍କୁ ମୂଲ୍ୟ ଦେବୁ ମୁଁ କହିଲି ନା ନା ମୁଁ ଚାହେଁ ନାହିଁ ଯେ ଆପଣ ଏହାକୁ କାଟନ୍ତୁ ତେବେ ମୁଁ ଜୀବନର ଅଧିକାର ନିୟମାବଳୀ ମଧ୍ୟ ଜାଣେ ଆପଣ ଜାଣନ୍ତି କାରଣ ମୁଁ ଏହା ଉପରେ 7 ବର୍ଷ କାର୍ଯ୍ୟରତ ଥିଲି ମୁଁ କହିଲି ନା ମୁଁ କହିଲି ଚାହେଁ ନାହିଁ ଯେ ତାହା କଟାଯାଉ ମାତ୍ର ଆପଣ ଏହାକୁ ଉପରୁ କତୁରି ପାରନ୍ତି ମୁଁ କହିଲି ମୁଁ ଏହାକୁ କତୁରି କି ରଖେ ମାତ୍ର ମୁଁ କହିଲି ଆପଣ କରିପାରନ୍ତି ଯଦି ଆପଣ ଚାହାନ୍ତି ଆପଣ ଏହାକୁ ଉପରୁ କତୁରି ପାରନ୍ତି ମୁଁ କହିଲି ମୁଁ ଭାଇ ଉଡ୍ ଏବଂ ମୁଁ ଏହାକୁ ଉପରୁ କତୁରିବା ପାଇଁ ଯୋଜନା କରୁଛୁ ଏଠାରେ ଥିବା ଅନ୍ୟ ସବୁକୁ ଆମେ କତୁରିଥାଉ ଆଉ ମୁଁ କହିଲି ମାତ୍ର ଆମେ ତାହାକୁ ସେଠାରେ ପିଲାମାନଙ୍କ ନିମନ୍ତେ ରଖିବାକୁ ଚାହୁଁଛୁ ଜୋ ଏବଂ ସେମାନେ ଆପଣ ଜାଣନ୍ତି ସାନ ସାନ ପିଲାମାନେ ସେ ଗଛ ତଳେ ଖେଳନ୍ତି ମୁଁ ଏକ ଯାତ୍ରାରେ ଚାଲିଗଲି ଯେତେବେଳେ ମୁଁ ଫେରି ଆସିଲି ସେ କଟାଯାଇ ସାରିଥିଲା ଓ ବାହାର କରାଯାଇଥିଲା ଓ ସେ ଗଛଟିକୁ କାଟିଥିବା ପାଇଁ ଆପଣ ଦେଖନ୍ତୁ ସେ କମ୍ପାନୀ ଉପରେ କି ଏକ ଆଇନଗତ ମାମଲା ହୋଇଥାନ୍ତା ଆପଣ ଦେଖନ୍ତୁ ଆଉ ତେଣୁ ମୁଁ ଭାବିଲି ତେବେ ମୁଁ କହିଲି ପ୍ରଭୁ ମୁଁ ତାହା ଉଲ୍ଲେଖ ସୁଦ୍ଧା କରିବାକୁ ଯାଉନାହିଁ ବୁଝିଲେ ଯଦି ସେଠାରେ ଏପରି କିଛି ଅଛି ଯାହାକି ମୁଁ ତାହା ଉପରେ ବେଳେବେଳେ ଦେଇଥାଏ କେବଳ ଗୋଟିଏ ପଇସା ମୂଲ୍ୟର ଖାଦ୍ୟ ଦେଇଥାଏ ଏବଂ 50 ସେଣ୍ଟ ଦେଇଥାଏ ବୁଝିଲେ ମୁଁ କହିଲି ଯଦି ସେଠାରେ ତାହା ଉପରେ କିଛି ଥାଏ ତେବେ ତାହା ଏହାକୁ ଭରଣ କରୁ ଦେଖନ୍ତୁ ଯେ ମୁଁ ତାହାକୁ ଏଥିରେ ଦେଇଦିଏ ଆପଣ ଦେଖନ୍ତୁ ଯେ ମୁଁ ଏବଂ ମୁଁ ଯେତେବେଳେ ଲୋକ ଆୟୋଗ କମ୍ପାନୀରେ ଚାକିରି କରିବା ବିଷୟରେ ସ୍ୱପ୍ନ ଦେଖିବାର ଛାଡ଼ିଦେଲି ଦେଖନ୍ତୁ କାରଣ ଏହା ନିଶ୍ଚିତ ଭାବରେ ସେଠାରେ କିଛି ରହିଥିବ ଆମକୁ ଦେଖିବା ଆବଶ୍ୟକ ଯେ ଆମେ କଣ କରୁ ଆମକୁ ଦିନେ ଏହା ସହିତ ସାକ୍ଷାତ କରିବାକୁ ହେବ ପିଲାମାନେ ଏଠାକୁ ଆସନ୍ତି ଟ୍ରୁଡି ତୁମ ମା ଆଜି ଅନ୍ୟ ଦିନ ଏଠାରେ ଥିଲେ ମୁଁ ଅନୁମାନ କରୁଛି ତୁମେ ନାହଁ ତୁମେ ଜାଣିନାହଁ ଏହା ଏକ ପ୍ରକାର ଆଶ୍ଚର୍ଯ୍ୟଜନକ ଅଟେ ମୁଁ ଦେଖିପାରୁଛି ଆଉ ତୁମେ ସ୍ନାତକ ହେବାକୁ ଯାଉଅଛ ଏବଂ ଆମେ ଏଠାରେ ଏକାଠି ଏହି ଯାତ୍ରା କରିଥିଲୁ କିନ୍ତୁ ତତ୍କ୍ଷଣାତ୍ ଠିକ୍ ଏହି ସଭା ପରେ ମୁଁ ଆଉ ଏକ ସଭାକୁ ଚାଲିଯିବି ଏବଂ ଆମେ ଘରକୁ ଯିବାକୁ ଯାଉଅଛୁ ମୁଁ ଭାବିଲି ଯେ ଏହା ଆପଣ ସମସ୍ତଙ୍କ ସହିତ କଥା ହେବା ଏକ ଭଲ ସୁଯୋଗ ହେବ ଏବଂ ତାହାପରେ ଏହା ମଧ୍ୟ ଭାବିଲି ଯେ ଏହା ପିଲାମାନଙ୍କ ସହିତ ସେମାନଙ୍କ ସ୍ନାତକ ହେବା ପୂର୍ବରୁ ଅଳ୍ପ ଟିକେ କଥା ହେବା ଭଲ ବିଷୟ ହେବ ବାଇବେଲରୁ ଏକ ପଦ ପାଠ କରିବା ଏବଂ ମୋ ହୃଦୟରେ ଗଭୀରତାରୁ ତୁମମାନଙ୍କ ସହିତ ପ୍ରାୟ 10 ମିନିଟ୍ କଥା ହେବା ତାପରେ ମୁଁ ତୁମ ମାର୍ଗରୁ ପଳାଇଯିବି ବୁଝିଲେ ଏହା ପୂର୍ବରୁ କି ମୁଁ ପିଲାମାନଙ୍କ ସହିତ କଥାବାର୍ତ୍ତା କରେ ମୁଁ ଆପଣ ସମସ୍ତ ବୟସ୍କମାନଙ୍କ ସହିତ ମଧ୍ୟ ମାତ୍ର 1 ମିନିଟ୍ ପାଇଁ କଥା ହେବାକୁ ପସନ୍ଦ କରିବି ତେବେ ଏହା ବୋଧହୁଏ ଏକ କଠିନ ଯାତ୍ରା ହୋଇଥାଇପାରେ ଏହା ରହିଆସିଛି ମାତ୍ର ଯିଏ ଅନୁଭୂତି ମୁଁ ପରମେଶ୍ୱରଠାରୁ ଶିକ୍ଷା କରିଅଛି ତାହା ପାଇଁ ମୁଁ $10,000 ସୁଦ୍ଧା ନେବି ନାହିଁ ଯାହା କିଛି ମୁଁ ପ୍ରଭୁଙ୍କଠାରୁ ଶିଖିଅଛି ଯେଉଁଦିନଠାରୁ ମୁଁ ଏଠାରେ ରହିଅଛି ମୁଁ ପ୍ରକୃତରେ ବିଶ୍ୱାସ କରେ ଯେ ମୁଁ ସର୍ବଶକ୍ତିମାନଙ୍କ ଆଦେଶ ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହତାରେ ଆସିଅଛି ଏବଂ ମୁଁ ଆଶା କରେ ଯେ ମୁଁ ସଦା ସେହିପରି ଭାବରେ ରହିପାରେ ଏବଂ ସେଠାରେ ଏକ ଯେତେବେଳେ ମୁଁ ଆସିଲି, ଗୋଟିଏ ବିଷୟ ଏକ ଦର୍ଶନ ଦ୍ୱାରା ଥିଲା ଯେ ମୁଁ ଏଠାରେ ଟ୍ୟୁସାନ୍ ଠାରେ ଉପରେ ଛିଡ଼ା ହୋଇଛି ଯେତେବେଳେ କି ଏକ ବିସ୍ଫୋରଣ ଘଟିଲା। ତେବେ ଭାଇ ଫ୍ରେଡ୍ ସେଠାରେ ଥିଲେ ଯେତେବେଳେ ତାହା ଘଟିଥିଲା, ଆଉ ତେବେ ସେମାନେ ସେ ଫଟୋ ଚିତ୍ରକୁ ଆକାଶରେ ଆପଣ ଜାଣନ୍ତି ନେଲେ, ଆଉ ମୁଁ ଏହା ବିଷୟରେ ଅଧିକ ଚିନ୍ତା କଲି ନାହିଁ, ଏହାକୁ କେବେ ଧ୍ୟାନ ସୁଦ୍ଧା ଦେଲି ନାହିଁ। ତେଣୁ ଅନ୍ୟ ଏକ ଦିନ ଏହା ମୋତେ କୌଣସି ପ୍ରକାରେ ପ୍ରଭାବିତ କରିବାକୁ ଲାଗିଲା, ଏବଂ ଭାଇ ନର୍ମାଙ୍କ ପିତା ଏଠାରେ ଅଛନ୍ତି, ମୋତେ କହିଲେ, ପଚାରିଲେ, କଣ ଆପଣ ଏହା ଲକ୍ଷ୍ୟ କଲେ କି? ଏବଂ ଯେମିତି ମୁଁ ଦେଖିଲି ଅତି ସ୍ପଷ୍ଟ ଭାବେ ଠିକ ସେଇଠାରେ ସେହି ସ୍ୱର୍ଗଦୂତ ମାନେ ରହିଥିଲେ, ଯେତିକି ସ୍ପଷ୍ଟ ସେମାନେ ରହିପାରନ୍ତି, ଠିକ ସେହି ଫଟୋ ଚିତ୍ରରେ ରହିଥିବା ବୋଲି ବୁଝିଲେ। ମୁଁ ଦେଖିବା ପାଇଁ ଗଲି ଯେ ତାହା କେବେ ଥିଲା, ଆଉ ଏହା ସେହି ସମାନ ସମୟ ଥିଲା, ପ୍ରାୟ ଦିନେ କିମ୍ବା ଦୁଇ ଦିନ ପୂର୍ବରୁ, ଅବା ମୁଁ ସେଠାରେ ରହିବାର ଦିନେ କିମ୍ବା ଦୁଇ ଦିନ ପରେ। ମୁଁ ଦେଖିଲି ଯେ ତାହା କେଉଁଠାରେ ଥିଲା, ଫ୍ଲାଗଷ୍ଟାଫ୍ ଠାରେ, ଅବା ପ୍ରେସ୍କଟ୍ର ଉତ୍ତର ପୂର୍ବ ଦିଗରେ, ଯାହାକି ଫ୍ଲାଗଷ୍ଟାଫ୍ ତଳେ ଅଛି। ତେବେ ତାହା ଠିକ ସେହି ସ୍ଥାନ ଥିଲା ଯେଉଁଠାରେ ଆମେମାନେ ଥିଲୁ, ଦେଖନ୍ତୁ, ଠିକ ଅବିକଳ ଭାବେ 26 ମାଇଲ ଉଚ୍ଚ। କାହିଁକି ବାଷ୍ପତ ଚାରି ମାଇଲ ଉଚ୍ଚ କିମ୍ବା 5 ମାଇଲ ଉପର ଅତିକ୍ରମ କରିପାରିବ ନାହିଁ। ଆର୍ଦ୍ରତା, ଯେକୌଣସି ପ୍ରକାରର କୁହୁଡ଼ି କିମ୍ବା ଅନ୍ୟ କିଛି, ଆପଣ ଦେଖନ୍ତୁ, ବିମାନ ଗୁଡ଼ିକ 19,000 ଉଡ଼ନ୍ତି, ଯାହା କେବଳ ସବୁ ମେଘ ଉପରକୁ ଉଠିବା ପାଇଁ, ଆପଣ ଦେଖନ୍ତୁ, ଏବଂ 19,000 ଉଚ୍ଚତା ପ୍ରାୟ 4 ମାଇଲ, 26 ମାଇଲ ଉଚ୍ଚ ଏବଂ 30 ମାଇଲ ଦୈର୍ଘ୍ୟ ଅଟେ, ଏବଂ ପିରାମିଡ୍ ଆକାରରେ ଅଟେ, ଯଦି ଆପଣ ଫଟୋଚିତ୍ରକୁ ଦେଖିଛନ୍ତି। ଏବଂ ଡାହାଣ ପାର୍ଶ୍ୱରେ, ଯେପରି ମୁଁ ଆପଣଙ୍କୁ କହିଛି, ମୁଁ ସେ ଉଲ୍ଲେଖନୀୟ ସ୍ୱର୍ଗଦୂତଙ୍କୁ ଲକ୍ଷ୍ୟ କଲି। ସେଠାରେ ସେ ଛାତି ବାହାର କରି, ଗିଣା ପଛଉ କରି, ଠିକ ଭିତରକୁ ଆସୁଥିବା ପରେ, ଠିକ ଅବିକଳ ଭାବରେ ଯେପରିକି ତାହା ଥିଲା, ମୁଁ ଏହା କଦାପି ଧ୍ୟାନ ଦେଇନଥିଲି ଯେତେବେଳେ ସେମାନେ ପ୍ରଥମେ ସେଠାରେ ଏତେ ଅଧିକ ବିଷୟମାନ ରହିଥିଲା। ଅନ୍ୟ ଏକ ଦିନ ଠିକ ରାସ୍ତାରେ ଆସୁଥିବା ବେଳେ ଏପରି କିଛି ଘଟିଲା, ଯାହା ମୋତେ ସେହି ଜିନିଷ ବିଷୟରେ କହିଲା, ଯାହାକି ମୋତେ ନିଶ୍ଚୟ କରିବା ଉଚିତ, ଆଉ ଏହା ମୋର ବାର୍ତ୍ତା ନୁହେଁ। ଏକଦା ଥରେ ଲିଓ ମର୍ସିୟର କହିଲେ, ଭାଇ ବ୍ରାନହାମ, ଏହା ପରେ ସମୟ ଆସିବ, କହିଲେ ପ୍ରାୟ 5 କିମ୍ବା 6 ବର୍ଷ ପୂର୍ବେ, ହୁଏତ 7 ହୋଇଥିବ, କହିଲେ, ସଦାପ୍ରଭୁ ତୁମର ସେବା କାର୍ଯ୍ୟକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ଭାଇ ବ୍ରାନହାମ, ଏବଂ କହିଲେ, ଯେତେବେଳେ ସେ କରନ୍ତି, ଆପଣ ବୋଧହୁଏ କେବଳ ଡାକ୍ତରଖାନା ଗୁଡ଼ିକୁ ଧାଡ଼ିରେ ରଖିବେ, ଏବଂ ସେମାନଙ୍କୁ ସେହି ଶଯ୍ୟାରୁ ଏବଂ ପ୍ରଭୃତି ବିଷୟରୁ ଉଠି ଆସିବା ପାଇଁ କହିବେ। ଏହା ଠିକ ଶୁଭାଯାଉ ନଥିଲା, ଯଦିଓ ବିଶ୍ୱାସ କରେ ଯେ ଭାଇ ଲିଓ ଏହା ବିଷୟରେ ନିଷ୍ଠାପର ହେବାକୁ ଚେଷ୍ଟା କରିଥିଲେ, ମାତ୍ର ଏହା ଠିକ ଶୁଭାଯାଉ ହିଁ ନଥିଲା, କାରଣ ଦେଖନ୍ତୁ, ଆମ ପ୍ରଭୁ ଯୀଶୁ ତାହା କେବେ କରିନଥିଲେ, ବୁଝିଲେ। ଏବଂ ସେ ଡାକ୍ତରଖାନା ଗୁଡ଼ିକୁ ଗଲେ, ସେ ଡାକ୍ତରଖାନାରେ ଜଣେ ଥିଲା, ବାଇବଲରେ ଏହା କେଉଁଠାରେ ଥିଲା କଣ ଆପଣମାନଙ୍କର ତାହା ମନେ ଅଛି? ବେତସାଇଦା ପୁଷ୍କରିଣୀ। ବହୁ ସଂଖ୍ୟକ ଅସହାୟ ଲୋକ ସେଠାରେ ପଡି ରହିଥିଲେ, ପଙ୍ଗୁ, ଛୋଟା, ଅନ୍ଧ, କ୍ଷୀଣ ଲୋକମାନେ ସ୍ୱର୍ଗଦୂତଙ୍କ ଅପେକ୍ଷା କରି ରହିଥିଲେ। ତେବେ ତାହା ଏକ ଆଧ୍ୟାତ୍ମିକ ଡାକ୍ତରଖାନାରେ ଥିଲା, ଯେଉଁଠାରେ ଲୋକମାନେ ଦିବ୍ୟ ଆରୋଗ୍ୟତାକୁ ଅପେକ୍ଷା କରି ରହିଥିଲେ। ଆଉ ଏଠାରେ ତ ସେ ଦିବ୍ୟ ଆରୋଗ୍ୟକାରୀ ନିଜେ ଭିତରକୁ ଆସିଲେ ଓ ଜଣକାକୁ ସୁସ୍ଥ କଲେ ଏବଂ ଚାଲିଗଲେ। ତେଣୁ ଆପଣ ଆଶା କରିପାରନ୍ତି ନାହିଁ ଯେ ଜଣେ ମରଣଶୀଳ ବ୍ୟକ୍ତି ଆସିବେ କିମ୍ବା ଏପରି ଏକ ସେବା କାର୍ଯ୍ୟ ହେବ ଯାହାକି ତାଠାରୁ ବଡ଼ ହେବ ଯାହା ରହିଥିଲା, ବୁଝିଲେ। ମୁଁ ତାହା ସହିତ ସହମତ ହୋଇପାରିବି ନାହିଁ, ମାତ୍ର ଯେତେବେଳେ ମୁଁ ବୁଲି ପଡ଼ିବାକୁ ଆରମ୍ଭ କଲି, ପବିତ୍ର ଆତ୍ମା ମୋ ଉପରକୁ ଆସିଲେ, ମୁଁ ଲିଓକୁ ଗୋଟିଏ କଲମ ମାଗିଲି, ମୁଁ ଖଣ୍ଡେ କାଗଜ ନେଲି ଏବଂ ମୁଁ ଏହାକୁ ଲେଖିଲି। ଆଜି ତାଙ୍କର ଟଣା ଟ୍ରେଲର ଗାଡ଼ିରେ ଅଛି, ଯଦି ଆପଣ ସେଠାକୁ କେବେ ଯାଆନ୍ତି, ଯେଉଁଠାରେ କି ତାହା ଅଛି, ଏହା ସେ ପୁରୁଣା ଆଲୁମିନିୟମ ଟ୍ରେଲର ଗାଡ଼ି ଅଟେ, ଯେଉଁଠାରେ କି ମୋର ଲଦା ଲଦି କାର୍ଯ୍ୟର ପୋଷାକ ରହିଥିଲା। ଯେପରି ଆପଣ ଦ୍ୱାର ଦେଇ ଭିତରେ ପ୍ରବେଶ କରିବେ, ସେଠାରେ ଠିକ ଟେଲର ସମ୍ମୁଖରେ ଡାହାଣ ପାର୍ଶ୍ୱରେ ଏକ ଥାକ ଅଛି, ଏହା ସେଠାରେ ତଳେ ରହିଛି, ମୁଁ ଏହାକୁ ସେଠାରେ ରଖିଅଛି, କହିଲେ, କୌଣସି ଦିନ ତୁମେ ଏହାକୁ ବାହାର କରିପାରିବେ। ପରମେଶ୍ୱର କଦାପି ସେବା କାର୍ଯ୍ୟକୁ ପରିବର୍ତ୍ତନ କରିବେ ନାହିଁ, ମାତ୍ର ସେ ସେହି ସେବା କାର୍ଯ୍ୟରେ ଥିବା ସେହି ବ୍ୟକ୍ତିଙ୍କୁ ପରିବର୍ତ୍ତନ କରିବେ, ତାହା ହିଁ କରାଯିବା ଉଚିତ ଅଟେ। ଦେଖନ୍ତୁ, ମୁଁ ଜାଣେ ଯେ ମୋତେ କଣ କରିବାକୁ ହେବ, ମାତ୍ର ମୁଁ ପାରେ ନାହିଁ, ମୁଁ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ସେଥିରେ ଏହା କରିପାରେ ନାହିଁ, କାରଣ ମୋତେ କରିବାକୁ ହେବ, ମୋ ଭିତରେ କିଛି ଗୋଟାଏ ଘଟିବାକୁ ହେବ, ତାହା କରିବା ପାଇଁ ପରମେଶ୍ୱରଙ୍କ ଆବଶ୍ୟକ ଅଟେ। ଆମେମାନେ ଘରକୁ ଫେରିବାର ଲକ୍ଷ୍ୟ ରଖୁଛୁ, ପିଲାମାନେ ଘରମୁହାଁ ହୋଇଛନ୍ତି, ସେମାନେ ସମସ୍ତେ ଫେରିଯିବାକୁ ଚାହୁଁଛନ୍ତି, ତେଣୁ ମୁଁ ସେମାନଙ୍କୁ ଫେରାଇ ନେବା ପାଇଁ ଚିନ୍ତା କରୁଛି। ପ୍ରଭୁଙ୍କ ଇଚ୍ଛା ହେଲେ ବୋଧହୁଏ ଶନିବାର ଦିନ ସେବା ପରେ ଆଉ ତାହାପରେ ଫେରିଯିବୁ, ସେଠାରୁ ତାହାପରେ ମୁଁ ଜାଣେ ନାହିଁ, ମାତ୍ର ମୁଁ ଜାଣେ ଯେ ଶୀଘ୍ର ଯେତେବେଳେ କିଛି ଗୋଟାଏ ମୋ ଭିତରେ ଘଟେ ଯାହା ମୋତେ ଲୋକମାନଙ୍କ ପ୍ରତି କିଛି ଅନୁଭବ କରାଏ, ଯାହାକି ତାଠାରୁ ଭିନ୍ନ ଅଟେ ଯାହା ମୁଁ ବର୍ତ୍ତମାନ ଅନୁଭବ କରୁଅଛି, ମୁଁ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥିଲି, ଦେଖନ୍ତୁ, ଆଉ ମୁଁ ସେମାନଙ୍କ ସହିତ କିଛି ହେଲେ କରିବାକୁ ଚାହୁଁନଥିଲି। ଆପଣ ଜାଣିଛନ୍ତି ଯେ ମୋର କହିବାର ଅର୍ଥ କ'ଣ ଅଟେ, ଯେପରି ମୁଁ କହିଥାଏ ରିକି ରିକେଟା, ସେମାନଙ୍କ ପାଖରେ ସେ ବିଷୟଗୁଡ଼ିକ ରହିଥିଲା ଯାହା ସେମାନେ କରିଥିଲେ। ମୁଁ ସମସ୍ତ ନିଷ୍ଠାପରତାର ସହ ପ୍ରଚାର କଲି ଏବଂ ପରମେଶ୍ୱର ଏହାକୁ ପ୍ରତ୍ୟେକ ଉପାୟରେ ସୁନିଶ୍ଚିତ କରିଥିଲେ, ଏବଂ ଯଦି ସେମାନେ ଏହାକୁ ବିଶ୍ୱାସ କରିବାକୁ ଚାହାନ୍ତି ନାହିଁ କାହିଁକି, ତେବେ ସେମାନଙ୍କୁ ଏକାକୀ ଛାଡ଼ିଦିଅ। ଆଗାମୀ ହେମନ୍ତ ଋତୁରେ ମୁଁ ସେଠାକୁ ବର୍ଡ ସହିତ ଯୋଗ ଦେବା ପାଇଁ ଯାଉଅଛି, ସେଠାକାର ପୋଷାକଗୁଡ଼ିକ ନେବା ଆରମ୍ଭ କରିଦେଇଅଛି, ଜଙ୍ଗଲରେ ଅପେକ୍ଷା କରିବି, ମୋର କେଶ ଏବଂ ଦାଢ଼ି ବଢ଼ିବାକୁ ଦେବି, ଏବଂ ଯଦି ପ୍ରଭୁ ଚାହାନ୍ତି ଯେ ମୁଁ କେଉଁ ସ୍ଥାନକୁ ଯାଏ ତାହେଲେ ସେ ମୋତେ ଏକ ବାର୍ତ୍ତା ପଠାଇବେ ଏବଂ ମୁଁ ସେଠାକୁ ଯାଇ ତାହା କରିବି। ଏବଂ ଅନ୍ୟ ଦିନେ ମାର୍ଗରେ ଆସିବା ବେଳେ ସେ ମୋତେ ଅଟକାଇଲେ ଆଉ ମୁଁ ଦେଖିଲି ଯେ କେଉଁଠାରେ ସେହି ମୁଁ କେଉଁଠାକୁ ଆସୁଥିଲି। ମୁଁ ବର୍ତ୍ତମାନ ଅନ୍ୟ କୌଣସି ବିଷୟର ମାର୍ଗରେ ଅଟେ ଆଉ ମୁଁ ଭାବିଲି ଯେତେବେଳେ ମୁଁ ଘରେ ପହଞ୍ଚିବି ମୁଁ ହୃଦୟରୁ ହୃଦୟ କଥାବାର୍ତ୍ତା ବୋଲି ଯାହାକୁ କହନ୍ତି ତାହା କରିବି। ବୋଧହୁଏ ଏହାକୁ ଟେପ୍ରେ ରଖିଦେବି ଏବଂ ତାହାପରେ ଯେପରି ଜନସାଧାରଣ ଏହା ଦେଖନ୍ତୁ ଯେ ସେହି ହଠାତ୍ ପରିବର୍ତ୍ତନ କାହିଁକି ହେଲା। ତେବେ ତୁମେ ସାନ ପିଲାମାନେ ଆସୁ, ଆମେ କେବଳ ଆସୁ, ଆମେ ଅଳ୍ପ ଟିକେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଆମେ ଏହି ସମୟ ପାଇଁ କୃତଜ୍ଞ ଅଟୁ। ଏହା ଜାଣିବା ହେତୁ ଯେ ଆମେ ଏଠାରେ ଏକତ୍ରିତ ହୋଇଅଛୁ, ଯୁବା ଓ ବୃଦ୍ଧ ଏବଂ ମଧ୍ୟ ବୟସ୍କ ଲୋକମାନେ, ଏବଂ ଆମେ ଅନନ୍ତତାର ଏହି ପାର୍ଶ୍ୱରେ ତୁମ ବିଷୟରେ ପୁଣି ଥରେ କହିବାକୁ ଏବଂ ଅନନ୍ତ ଜୀବନ ସହିତ ଜଡ଼ିତ ସେହି ବିଷୟଗୁଡ଼ିକ ସମ୍ବନ୍ଧରେ କହିବାକୁ ଏକତ୍ରିତ ହୋଇଅଛୁ। ଏବଂ ଆଜି ରାତିରେ ଏଠାରେ ବସିଥିବା ଏହି ଯୁବା ଲୋକମାନେ, ସେମାନଙ୍କ ମଧ୍ୟରୁ କେତେକ ସ୍ନାତକ ହେଉଛନ୍ତି, କେତେକ ସ୍ନାତକ ହୋଇସାରିଛନ୍ତି, ମାତ୍ର ପ୍ରଭୁ ମୃଦଙ୍ଗମ କରେ ଯେପରି କିଛି ଯାହାକି ସେ ବିରାଟ ବଡ଼ ଧକ୍କା କିମ୍ବା ବଡ଼ ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଘଟିଥିଲା, ଯାହାକି ସେଠାରେ ଟ୍ୟୁସାନର ଉତ୍ତରରେ ପର୍ବତ ଉପରେ ଘଟିଥିଲା, ଯେଉଁଠାରେ ପ୍ରଭୁଙ୍କର ସ୍ୱର୍ଗଦୂତମାନେ ତଳକୁ ଓହ୍ଲାଇ ଆସିଥିଲେ। ମୋର ମନେ ଅଛି ଯେ କ'ଣ କୁହାଯାଇଥିଲା ଏବଂ ବିଶେଷ କରି ଯୁବା ଲୋକମାନଙ୍କ ବିଷୟରେ। ପ୍ରଭୁ, ମୁଁ ତୁମଠାରେ ପ୍ରାର୍ଥନା କରୁଛି ଯେ ତୁମେ ଆମକୁ ବୁଝିବାରେ ସାହାଯ୍ୟ କରିବ, ଏବଂ ଏହା ହେଉ ଯେ ମୁଁ ଆଜି ରାତ୍ରି ସେହି ଯୁବା ଲୋକମାନଙ୍କୁ ଏପରି କିଛି କହିବାକୁ ସକ୍ଷମ ହେବି ଯାହାକି ସେମାନଙ୍କୁ ସେହି ଯାତ୍ରାରେ ସାହାଯ୍ୟ କରିବ। କାରଣ ପ୍ରଭୁ, ଆମେ ସମସ୍ତେ ଏହି ସମୟରେ ସେ ସାହାଯ୍ୟକୁ ଆବଶ୍ୟକ କରୁଅଛୁ। ଆମ ସମସ୍ତଙ୍କୁ ଏକାଠି ଆଶୀର୍ବାଦ କର, ଆମର ପାପଗୁଡ଼ିକୁ କ୍ଷମା କର, ଏବଂ ଯଦି ଆମେ ଏପରି କିଛି କାର୍ଯ୍ୟ କରିଅଛୁ ଯେଉଁ ଦିନଠାରୁ ଆମେ ଏଠାରେ ବାହାରେ ରହିଛୁ ଯାହାକି ତୁମକୁ ଅସନ୍ତୁଷ୍ଟ କରିଅଛି, ତେବେ ଆମେ ପ୍ରାର୍ଥନା କରୁଛୁ ଯେ ତୁମେ ଆମକୁ ତାହା ପାଇଁ କ୍ଷମା କରିଦେବ, ଯେହେତୁ ଆମେ ଆଜି ଏହା ଅନୁଭବ କରୁ ଯେ ଆମର ଆସନ୍ତାକାଲିର ନିମନ୍ତେ କୌଣସି ନିଶ୍ଚିତତା ନାହିଁ। ଆସନ୍ତାକାଲି କ'ଣ ନେଇକି ଆସିବ ଆମେ ଜାଣିନାହୁଁ। ଆସନ୍ତାକାଲିକୁ ସାକ୍ଷାତ କରିବା ପାଇଁ ଆମେ ଆଜି ପ୍ରସ୍ତୁତ ହେବା ଉଚିତ। ଏବଂ ପିତା ପରମେଶ୍ୱର, କେବଳ ଗୋଟିଏ ମାତ୍ର ଉପାୟ ଅଛି ଯେ ଆମେ ଏହା କରିବୁ ବୋଲି ଜାଣିଛୁ, ତାହା ହେଲା ତୁମକୁ ଦେଖିବା ପାଇଁ ପ୍ରସ୍ତୁତ ହେବା। କାରଣ ସମୟ ଗଡ଼ି ଯାଉଥିବା ବେଳେ ଆମେ ଏହା ଅନୁଭବ କରୁ ଯେ ଆମେ ଏହା ସମସ୍ତେ ଏହା କରିବାକୁ ଯାଉଅଛୁ, ଏବଂ ଆମକୁ ଏହା ସହିତ କୌଣସି ସମୟରେ ସାକ୍ଷାତ କରିବାକୁ ହେବ, ବନ୍ଧୁ କିମ୍ବା ଶିଶୁ ଭାବରେ, ଶାନ୍ତି ସମୟରେ କିମ୍ବା ଶତ୍ରୁ ଭାବରେ। ହେ ପ୍ରଭୁ, ଏହା ନ ହେଉ ଯେ ଆମେ ତୁମର ନିଜର ପ୍ରିୟ ସନ୍ତାନ ବ୍ୟତୀତ ଆଉ ଅନ୍ୟ କିଛି ହେଉ। ଏହି ବିଷୟଗୁଡ଼ିକୁ ପ୍ରଦାନ କର, ଯୀଶୁଙ୍କ ନାମରେ ଆମେ ମାଗୁଅଛୁ, ଆମେନ୍। ଆଜି ଯେତେବେଳେ ମୁଁ ଅନାବନା ଘାସ କାଟୁଥିଲି, ଆଜି ସକାଳେ ଅତି ପ୍ରଭାତରେ ମୁଁ ବାଇବେଲରେ ଏକ ସ୍ଥାନ ପାଇଲି। ମୁଁ ଭାବିଲି ସେହି ସମୟରେ ତାହା ପାଠ କରିବା ଏକ ଭଲ ବିଷୟ ହେବ, ଏବଂ ଏହା ଏକ ହୁଏତ ଅତ୍ୟଧିକ ଚମତ୍କୃତ ଭାବେ ଯୁକ୍ତିଯୁକ୍ତ ହୋଇନପାରେ, ମାତ୍ର ମୁଁ ଭାବିଲି ଯେ କେବଳ ଅଳ୍ପ ଅଳ୍ପ କେତେକ ମିନିଟ୍ କଥାବାର୍ତ୍ତା କରିବା ନିମନ୍ତେ ଉଚିତ ହେବ। ମୁଁ ଏହାକୁ ସାଧୁ ଲୁକ ଅଠର ପର୍ବରୁ ପାଠ କରିବାକୁ ଚାହେଁ। ସମସ୍ତ ଚାରୋଟି ଯାକ ସୁସମାଚାର ଲେଖକ ଏହା ବିଷୟରେ ଲେଖନ୍ତି, ଅଠର ପର୍ବ ଏବଂ ତାର ଅଠର ପଦ। ଜଣେ ଅଧ୍ୟକ୍ଷ ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କ'ଣ କରିବି? ସେଥିରେ ଯୀଶୁ ତାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା ଅର୍ଥାତ୍ ପରମେଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ। ଆଜ୍ଞାଗୁଡ଼ିକ ତ ତୁମେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣ ପିତା ମାତାଙ୍କୁ ସମାଦର କର। ସେ କହିଲେ, ଏହି ସମସ୍ତ ମୁଁ ଯୌବନ କାଳରୁ ପାଳନ କରି ଆସିଅଛି। ଯୀଶୁ ଏହା ଶୁଣି ତାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି। ତୁମ୍ଭେ ଆପଣ ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ବିତରଣ କର, ତୁମ୍ଭେ ସ୍ୱର୍ଗରେ ଧନ ପାଇବ, ଆସି ମୋର ଅନୁଗମନ କର। ମୁଁ ଭାବୁଛି ସେହି ଶବ୍ଦ ଆସି ମୋର ଅନୁଗମନ କର ତାହିଁ ସବୁଠୁ ସର୍ବଶ୍ରେଷ୍ଠ ଉପଦେଶ ହେବ ଯାହାକି ମୁଁ ଦେଇପାରେ ଯଦି ମୁଁ 10,000 ପିଲାଙ୍କ ସହ କଥାବାର୍ତ୍ତା କରୁଥାଏ, କିମ୍ବା ଯଦି ମୁଁ କେବଳ ତାହା କଥା ହୁଏ ଯେ ମୁଁ କ'ଣ ଅଟେ। ଏହା ଏକ ଆଜ୍ଞା ଅଟେ ଏବଂ ସବୁଠାରୁ ମହାନ ବିଷୟ ଅଟେ ଯାହାକି ମୁଁ ଭାବୁଛି ଯେ କାହାରି କଦାପି ଦିଆଯାଇଥିଲା, ଏବଂ ବିଶେଷ କରି ଜଣେ ଯୁବା ଲୋକକୁ, ମୋର ଅନୁଗମନ କର। ଆପଣ କାହାରି ଜଣଙ୍କ ଅନୁଗମନ କରିବାକୁ ଯାଉଛନ୍ତି, ତେବେ ଆପଣ କେବଳ ଆପଣ ତାହା ମନେ ରଖିପାରନ୍ତି। ଆପଣ କାହାରି ଜଣଙ୍କ ଅନୁସରଣ କରିବାକୁ ଯାଉଛନ୍ତି, ଏବଂ ଆପଣ ଯେଉଁ ଉପାୟରେ ସେ ବ୍ୟକ୍ତିଙ୍କୁ ଅନୁସରଣ କରନ୍ତି ଏଥିରେ ସୁନିଶ୍ଚିତ ହୁଅନ୍ତୁ ଯେ ଏହି ବ୍ୟକ୍ତି ଜଣକ କାହାକୁ ଅନୁସରଣ କରୁଛନ୍ତି, ବୁଝିଲେ। ଆମେ ପାଉଲ ଥରେ କହିଥିଲେ, ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁଗାମୀ, ତୁମମାନେ ମୋର ଅନୁଗାମୀ ହୁଅ। ଅନ୍ୟ ଶବ୍ଦରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଅନୁସରଣ କରେ, ତୁମମାନେ ମୋତେ ଅନୁସରଣ କର। ଆଉ ତେବେ ଏହି ମୋଡରେ, ଜୀବନର ଏହି ପର୍ଯ୍ୟାୟରେ ଯେଉଁଠାରେ ସମସ୍ତେ ଆସିଥାଉ ଏବଂ ଅନେକ ଥର ଆପଣ ମୋତେ ପାଟି କରିଥିବାର ଶୁଣିଛନ୍ତି ରିକେଟା ଏବଂ ବିଷୟମାନ ଏହା ତ ସେହି ଯୁଗ ଅଟେ ଏହା ତ ସେହି ଯୁଗ ଯେଉଁଥିରେ ଆମେ ମାନେ ବାସ କରୁଅଛୁ ଏହା ପ୍ରକୃତରେ ସେହି ଲୋକମାନେ ନୁହନ୍ତି ସେହି ଲୋକମାନେ ତ ଆମ ପରି ଲୋକ ଅଟନ୍ତି ସେ ପିଲାମାନେ ଏଠାରେ ଏହି ଅତି ଦ୍ରୁତ ବେଗରେ ଗାଡ଼ି ସହିତରେ ରାସ୍ତାର ଉପର ତଳ ଦୌଡୁଛନ୍ତି ଏବଂ ସେମାନଙ୍କର ଯେପରି ଇଚ୍ଛା ସେମାନେ କରିଚାଲିଛନ୍ତି ସିଗାରେଟ୍ ଟାଣୁଛନ୍ତି ଏବଂ ମଦ ପିଉଛନ୍ତି ପୁଣି ଝିଅମାନେ ଅନୈତିକ ଭାବରେ ପୋଷାକ ପିନ୍ଧୁଛନ୍ତି ଏବଂ ବିଭିନ୍ନ ବିଷୟଗୁଡ଼ିକ କରୁଛନ୍ତି ସେମାନେ ଝିଅ ଏବଂ ପୁଅମାନେ ଯେପରିକି ଆମେମାନେ ଅଟୁ ବୁଝିଲେ ସେମାନେ ମଣିଷ ଅଟନ୍ତି ସେମାନେ ପ୍ରେମ କରନ୍ତି ସେମାନେ ଖାଆନ୍ତି ସେମାନେ ପିଅନ୍ତି ସେମାନେ ନିଦ୍ରା ଯାଆନ୍ତି ସେମାନେ ନିଶ୍ୱାସ ନିଅନ୍ତି ସେମାନେ ମରନ୍ତି ସେମାନେ ଆମ ପରିକା ଲୋକମାନେ ଅଟନ୍ତି ଏବଂ ତଥାପି ସେମାନେ ରହିଛନ୍ତି ସେମାନେ ଏକ ମନ୍ଦ ଆତ୍ମା ଦ୍ୱାରା ଗ୍ରସିତ ଅଟନ୍ତି ସେମାନେ ଏହା ଜାଣନ୍ତି ନାହିଁ ଲୋକମାନଙ୍କ କାରଣରୁ ନୁହେଁ ବରଂ ଯେହେତୁ ବେଳେବେଳେ କୌଣସି ନେତା ଯାହାଙ୍କୁ ସେମାନେ ଅନୁସରଣ କରୁଥାନ୍ତି ସେମାନଙ୍କୁ ଭୁଲ ରାସ୍ତାରେ କଢାଇ ନେଇଥାଏ ତେବେ ଝିଅ ଏବଂ ପୁଅ ପିଲାମାନେ ତୁମେ ଏହାଠାରୁ ଉତ୍ତମ ଜାଣିଛ ତୁମେ ଜାଣିଛ ତୁମକୁ ଏହାଠାରୁ ଉତ୍ତମ ଶିକ୍ଷା ଦିଆଯାଇଅଛି ସେହିପରି ଏକ ବିଷୟ କରିବା ଅପେକ୍ଷା ତାହାଠାରୁ ଅଧିକ ଉତ୍ତମ ଶିକ୍ଷା ଅଧିକ ଉତ୍ତମ ପିତାମାତା ତୁମେମାନେ ପାଇଅଛ ତୁମେ ଶିକ୍ଷା ଜାଣିଛ ମାତ୍ର ସେମାନେ ଜାଣନ୍ତି ନାହିଁ ଦେଖନ୍ତୁ କାରଣ ସେ ମଣ୍ଡଳୀମାନ ଯେଉଁଠାକୁ ସେମାନେ ଯାଆନ୍ତି ତା ଆଧୁନିକ ମଣ୍ଡଳୀମାନ ଆଧୁନିକବାଦୀ ଏବଂ ସେମାନେ କେବଳ ସେହି ଦିନ ପାଇଁ ବଞ୍ଚିଥାନ୍ତି ଅଧିକ ଲୋକପ୍ରିୟ ହେବା ପାଇଁ ଚାହିଁବେ ଏବଂ ଓହ ମୋ ପ୍ରଭୁ କଣ ନୈତିକତା ସେମାନଙ୍କ ପାଇଁ ଗୁଣ ହୋଇଯାଇଅଛି ବୁଝିଲେ ତେଣୁ ସେମାନେ କଣ ଯେପରିକି ଥରେ କହିଥିଲି ଏକ ନାଟକରେ ଯାହା ମୁଁ ଏଠାରେ ତଳେ ଦେଖିଥିଲି ଅଳ୍ପ କିଛି ଦିନ ପୂର୍ବରୁ ସଦମ ଏବଂ ଗମରା ବିଷୟରେ ଯେ ଏହି ଦୁଷ୍ଟ ପ୍ରବୃତ୍ତିର ସ୍ତ୍ରୀ ଲୋକଟି ଲୋଟକୁ କହିଲା ଯାହାକୁ ତୁମେ ଅନୈତିକ ବୋଲି କହୁଛ ମୁଁ ଗୁଣ ବୋଲି କହେ ଯୀଶୁ କହିଲେ ନୋହଙ୍କ ସମୟରେ ଯେପରି ଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ ମଧ୍ୟ ତାହା ହିଁ ହେବ ତେଣୁ ଆମେ ପୁନର୍ବାର ସେହି ସ୍ଥାନକୁ ଫେରି ଆସିଅଛୁ ଆସନ୍ତୁ କିଛି ମିନିଟ୍ ପାଇଁ ଏ ବ୍ୟକ୍ତିଙ୍କୁ ଦେଖିବା ଯାହା ବିଷୟରେ ଆମେ ପାଠ କରିଛୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ପିଲାଟି ଏକ ଭଲ ଘରେ ଜନ୍ମ ହୋଇଥିଲା ଯେପରି ତୁମେ ପିଲାମାନେ ଅଟ ସେ ଭଲ ପିତାମାତାଙ୍କ ଗହଣରେ ପାଳିତ ହୋଇଥିଲା କାରଣ ଯେତେବେଳେ ଯୀଶୁ ତାଙ୍କୁ ପରମେଶ୍ୱରଙ୍କ ଆଜ୍ଞା ଉପସ୍ଥାପନ କଲେ ଏହା ତାକୁ ପ୍ରମାଣ କରିଥିଲା ସେ କହିଲେ ମୁଁ ଯୌବନ କାଳରୁ ଏସବୁ ପାଳନ କରିଅଛି ଏହା ଦର୍ଶାଇଲା ଯେ ସେ ଥିଲା ସେ ରହିଥିଲା ସେ ସଠିକ ଘରେ ପାଳିତ ହୋଇଥିଲେ ସେ କେବଳ ଜଣେ ହଠାତ୍ କିଛି କେଉଁଠାରୁ ଆସିଥିବା ପରି ବ୍ୟକ୍ତି ନଥିଲେ ଏବଂ ଆପଣ ଜାଣନ୍ତି ସେ ଏପରି ଭାବରେ ପାଳିତ ହୋଇଥିଲେ ଯେ ସେ ଜାଣିଥିଲେ କଣ ଠିକ୍ ଅଟେ ଯେପରି ତୁମେ ପିଲାମାନେ ଅଟ ସମ୍ଭବତଃ ଏକ ପରମେଶ୍ୱର ଭୟାଳୁ ମା ଓ ବାପାଙ୍କ ଅଧୀନରେ ବଢ଼ିଥିଲେ ଯିଏକି ତାହାଙ୍କୁ ସଠିକ୍ ଶିକ୍ଷା ଦେଇଥିଲେ ଯେତେବେଳେ ସେ ଏକ ବାଳକ ହିଁ ଥିଲେ ତେବେ ତାହା ଉତ୍ତମ ଅଟେ ବୋଧହୁଏ ଏକ ଛୋଟ ଶିଶୁ ରହିଥିବା ବେଳେ ତାଙ୍କ ମାଙ୍କର ଏକ ଉଚ୍ଚ ଅଭିଳାଷ ରହିଥିବ ଯେ ସେ ଦିନେ ଜଣେ ମହାନ ବ୍ୟକ୍ତି ହେବେ ତାଙ୍କ ପିତାଙ୍କ ପାଖରେ ଯଥେଷ୍ଟ ଧନ ରହିଥିଲା ଯାହାକି ତାଙ୍କୁ ବିଦ୍ୟାଳୟ ଶିକ୍ଷା ଦେଇପାରିଥିଲା ଏବଂ ତାଙ୍କୁ ଏପରି ଏକ ଶିକ୍ଷା ଦେଇପାରିଥିଲା ଯେ ସେ କରିପାରିଥାନ୍ତେ ସେ ଏକ ଭଲ ଶିକ୍ଷା ପ୍ରାପ୍ତ କରି ବାହାରି ଆସନ୍ତେ ଏବଂ ଜଗତରେ କିଛି ହୋଇପାରିବା ପାଇଁ ସକ୍ଷମ ହୁଅନ୍ତେ ଆଉ ଏଇ ମା ଓ ବାପାଙ୍କ ନିଷ୍ଠାପରତା ସହିତ ଏଇ ପିଲା ଶିକ୍ଷା ଲାଭ କଲେ ଏବଂ ବୋଧହୁଏ ତୁମମାନଙ୍କ ପରି ସେ ତାଙ୍କର ସ୍ନାତକର ସମୟକୁ ଆସିଲେ ଦେଖନ୍ତୁ ସେହି ସମୟ ଯେତେବେଳେ କି ସେ ବିଦ୍ୟାଳୟ ଦେଇଗଲେ ଏବଂ ନିଜର ଶିକ୍ଷା ଲାଭ କଲେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ ବୋଧହୁଏ ସେହି ମା ଓ ବାପାଙ୍କ ଜୀବନର ଗର୍ବ ଏବଂ ଆନନ୍ଦ ଥିଲେ ନିଃସନ୍ଦେହ ତ ସେ ଦିନମାନଙ୍କରେ ତାଙ୍କ ପାଖରେ ଭଲ ଘୋଡ଼ାମାନ ରହିଥିଲା ଯେପରିକି ତୁମମାନଙ୍କ ପାଖରେ ମୋଟର ଗାଡ଼ିମାନ ରହିଛି ଏବଂ ଜଣେ ଭଲ ବାପା ଓ ମା ରହିଥିଲେ ଯେପରିକି ତୁମ ସମସ୍ତଙ୍କର ଅଛି ଯେଉଁମାନେ କି ଦେଖାଶୁଣା କରନ୍ତି ଯେ ତୁମ ପାଖରେ ଭଲ ପୋଷାକ ରହିଥିବ ଏବଂ ଏକ କାର୍ ରହିଥିବ ଆଉ କରିପାର ଏବଂ ଜୀବନକୁ କେବଳ ଉପଭୋଗ କରିପାର ଠିକ ଏପରି କିଛି ଯାହାକି ଆଜି ତୁମ ପାଖରେ ରହିଥାଏ ଏବଂ ପିତା ଓ ମାତା ଏଥିସହିତ ନିରନ୍ତର ପ୍ରାର୍ଥନା କରୁଥାନ୍ତି ଯେ ସେମାନଙ୍କର ପୁଅ କେବଳ ଜଣେ ସାଧାରଣ ମଣିଷ ନ ହୋଇଯାଉ ବରଂ ସେ ଯେ ଜଣେ ଅସାଧାରଣ ବ୍ୟକ୍ତି ହେଉ ସମସ୍ତ ପିତାମାତା ତାହା ହିଁ ଚାହାନ୍ତି କଣ ଆପଣ ଯୀଶୁଙ୍କୁ ସେ ଆଜ୍ଞାକୁ ଉଲ୍ଲେଖ କରୁଥିବାର ଶୁଣିଲେ ନିଜର ପିତାମାତାଙ୍କୁ ସମାଦର କର ତାପରେ ଅଟକି ଗଲେ ବୁଝିଲେ ଏବଂ ତାହା ଯେକୌଣସି ପିତାମାତାଙ୍କର ଅଭିଳାଷ ଅଟେ ଯେ ନିଜର ପିଲାମାନଙ୍କ ପାଇଁ ସର୍ବୋତ୍ତମ କରନ୍ତି ଯାହା ସେମାନେ ପାରିବେ ସେମାନଙ୍କୁ ଶିକ୍ଷିତ କରିବେ ସେମାନଙ୍କୁ ସେ ବିଷୟ ସବୁ ଦେବେ ଯାହାକି ସେମାନେ ନିଜେ ବୋଧହୁଏ ତାହା ପାଇବାକୁ ସକ୍ଷମ ହୋଇନଥିଲେ ଠିକ ତାହା ହିଁ ମୁଁ ମୋ ପିଲାମାନଙ୍କ ବିଷୟରେ ଅନୁଭବ କରେ ମୁଁ ବେଳେବେଳେ ଭାବେ ବିଦ୍ୟାଳୟକୁ ଯିବା ବିଷୟରେ ବର୍ତ୍ତମାନ ମୁଁ ଭାବେ ବେକି ଏବଂ ସାରା ଓ ଜୋସେଫଙ୍କୁ ଏହି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଏବଂ ଏହି ବିଷୟକୁ ପଠାଉଅଛି ଯେଉଁଠାରେ କି ଏସବୁ ବିଷୟ ହେଉଥିବାର ଚାଲିଥାଏ ମୁଁ ଭାବେ ମୁଁ ସେମାନଙ୍କୁ ନେଇ ପର୍ବତକୁ ଫେରିଯିବି ଏବଂ ସେମାନଙ୍କୁ ସେଠାରେ ଲାଳନ ପାଳନ କରିବି ଯେପରିକି ମୂଳ ଅଧିବାସୀ ଭାରତୀୟମାନେ ରୁହନ୍ତି ମାତ୍ର ଏଠାରେ ତାହା ଅଛି ଯାହାକି ଏହା ଅଟେ ପିଲାଟି ଭିତରେ ଯାହା ଅଛି ତାହା ହିଁ ବାହାରକୁ ଆସିବାକୁ ଯାଉଅଛି ଏଥିରେ କିଛି ଯାଏ ସେ ନାହିଁ ଯେ ତାହା କେଉଁଠାରେ ଏହାକୁ ତ ଏହା ତ ବାହାରକୁ ଆସିବାକୁ ହିଁ ଯାଉଅଛି ଯଦି ସେଠାରେ ଭିତରେ ଏହା ମନ୍ଦ ଅଛି ଏହା ଭାରତୀୟ ଶିବିରରେ ବାହାରକୁ ଆସିବ ଯଦି ସେଠାରେ ଭିତରେ ଏହା ଭଲ ଅଛି ତେବେ ଯେକୌଣସି ଶିବିରରେ ହେଲେ ବାହାରକୁ ଆସିବ ବୁଝିଲେ ଏହା ତ ପିଲାଟି ଭିତରେ ଯାହା ଅଛି ପିଲାଟିର ଗଠନ କିପରି ଅଟେ ତୋ ଭିତରେ ଯାହା ଅଛି ଏହିଁ ତାହା ଅଟେ ଏବଂ ତୁମେ ବର୍ତ୍ତମାନ ଯାହା ଅଟ ବୋଧହୁଏ ତୁମେ ତୁମର ଅବଶିଷ୍ଟ ଜୀବନ ତାହା ହିଁ ରହିବ। ତୁମେ ଏକ ପରିବର୍ତ୍ତନଶୀଳ ସ୍ଥାନରେ ଅଛ। କଣ ଆପଣ ଜାଣିଛନ୍ତି କି ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ହୋଇଥିବା ପରିବର୍ତ୍ତନର ଶତକଡ଼ା 86% ଭାଗ 21 ବର୍ଷର ପୂର୍ବରୁ ହୋଇଥାଏ। ଏହା ତାକୁ ଦେଖାଏ, ପରିସଂଖ୍ୟାନ ଏହାକୁ ଦର୍ଶାଏ। ଖ୍ରୀଷ୍ଟଙ୍କ ନିକଟକୁ ଆସୁଥିବା ଶତକଡ଼ା 86% ସେମାନେ 21 ବର୍ଷ ହେବା ପୂର୍ବରୁ ହିଁ ଆସି ଯାଆନ୍ତି। ତୁମେ ସେହି ବୟସ ଅତିକ୍ରମ କରିବା ପରେ ତୁମେ ଅଧିକ ଗଢ଼ା ହୋଇଯାଇଥାଓ କିମ୍ବା ନିଜ ପଥରେ ସୁଦୃଢ଼ ହୋଇଯାଇଥାଓ। ଓ ଏହା ସମ୍ଭବ ଅଟେ, ନିଶ୍ଚିତ। ସେମାନେ ଆସନ୍ତି 70-80 ବର୍ଷର ବୃଦ୍ଧ, ମାତ୍ର ଏହା ବହୁତ କମ୍ ଅଟେ, ବୁଝିଲେ। ତୁମେ ଯେତେବେଳେ ଯୁବା ଥାଅ ସେତେବେଳେ ତୁମେ ନିଜକୁ ଗଢ଼ିଥାଅ। ତୁମେ ତୁମର ଅଭିଳାଷ ଗୁଡ଼ିକୁ ସେତେବେଳେ ଦୃଢ଼ୀଭୂତ କରିଥାଅ ଯାହା ତୁମେ କରିବାକୁ ଚାହୁଁ, ଏବଂ ତୁମେ ଜୀବନରେ ଯାହା ହାସଲ କରିବାକୁ ଚେଷ୍ଟା କରୁଥାଅ ତୁମେ ଏହା ବିଷୟରେ ଭାବିଥାଅ। ଏବଂ ଯେତେବେଳେ ତୁମେ ଏହାକୁ ଚିନ୍ତା କରିଥାଅ, ଅବଶ୍ୟ ତୁମର ମନ ଭିତରକୁ ଏକ ଅଜ୍ଞାତ ବିଷୟ ଦ୍ୱାରା ଉପସ୍ଥାପିତ କରାଯାଇଥାଏ, ଯାହା ତୁମର ମନ ଉପରେ ଆଧିପତ୍ୟ କରିଥାଏ। ଏବଂ ତାହାପରେ ଯେତେବେଳେ ଏହା ତୁମ ମନ ଭିତରେ କିଛି ହୋଇଯାଏ, ସେତେବେଳେ ତୁମେ ଏହାକୁ କୁହ ଯେ ତୁମେ ଏହା କରିବାକୁ ଯାଉଅଛ, ଆଉ ତାହାପରେ ତୁମର ଆକାଂକ୍ଷା ସବୁ ତୁମକୁ ଏହା ପ୍ରତି ଟାଣି ନେଇଯାଏ। ତେଣୁ ମା ଓ ବାପା ଏହି ଯୁବାନଙ୍କଠୁ ଆଶା କରୁଥିଲେ ଯେ ତାର ଅଭିଳାଷ ଗୁଡିକ ମହାନ ହେଉ, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ରହିଥାଉ। ଏବଂ ତାହାପରେ ନିଃସନ୍ଦେହ ଏହା ପ୍ରାର୍ଥନା କରିଥିବେ ଯେ ଏହି ଯୁବାଲୋକ ପିଲାଟି ସେ ସୁଯୋଗକୁ ପାଇବେ। ଆପଣ ଦେଖନ୍ତୁ, ସେମାନେ ତାହା ସବୁ କରିଥିଲେ ଯାହା ସେମାନେ କରିପାରିଥାନ୍ତେ। ତାଙ୍କର ବୋଧହୁଏ ବହୁତ ଭଲ ଘୋଡ଼ାମାନ ଥିବ, ଓ ବୋଧହୁଏ ସେ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିବେ, ଏବଂ ପୁରୁଷ ପାଇଁ ଯାହା ଆବଶ୍ୟକ ମହିଳାଙ୍କ ପାଇଁ ତାହା ପ୍ରୟୋଜନ ଅଟେ। ଏକ ଆରେକ ବିପରୀତ ଭାବରେ ଦେଖନ୍ତୁ, କାରଣ ଆମେ ମାନବୀୟ ଜୀବନ ପ୍ରାଣ ଉଭୟ ପୁରୁଷ ଓ ମହିଳାଙ୍କ ବିଷୟରେ କହୁଅଛୁ। ଏବଂ ତାହାପରେ ଏହି ସମସ୍ତ ସୁଯୋଗ ପରେ ଯାହାକି ସେ ବାଳକ ପାଖରେ ଥିଲା, ଦେଖନ୍ତୁ ସେ ସହଜ ମାର୍ଗରେ ଯୁବାଲୋକ ପରି ହୋଇଗଲେ, ଯେପରି ଆମେ ଏହାକୁ କହିଥାଉ, ଏପରି ଏକ ସ୍ଥାନରେ ଯେଉଁଠାରେ ତାକୁ ଅଧିକ ଚିନ୍ତା କରିବାକୁ ପଡ଼ିଲା ନାହିଁ। ତାହାର ପିତାମାତାଙ୍କ ପାଖରେ ଟଙ୍କା ଥିଲା, ତାହାର ଥିଲା, ସେ ବହୁତ ଥିଲେ, ସେ ଜଣେ ଅଧ୍ୟକ୍ଷ ହେଲେ। ବାଇବେଲ ଏହାକୁ ଏଠାରେ ତାହା ବିଷୟରେ ଯେ ଯୁବକ ଧନୀ ଯୁବା ଅଧ୍ୟକ୍ଷ ଭାବରେ ଉଲ୍ଲେଖ କରେ, ଆଉ ଆମେ ଦେଖୁ ଯେ ଅଳ୍ପ ବୟସରେ ବୋଧହୁଏ ତାଙ୍କ କିଶୋରାବସ୍ଥାରେ ଠିକ ବିଦ୍ୟାଳୟରୁ ବାହାରିବା ପରେ, ଠିକ ସ୍ନାତକରୁ ବାହାରିବା ପରେ ହୋଇପାରେ, କିଛି ସପ୍ତାହ ପୂର୍ବରୁ ଅବା କିଛି ଗୋଟାଏ ପରେ ସେ ହେଲେ, ସେ ଜଣେ ଅଧ୍ୟକ୍ଷ ହେଲେ, ଏବଂ ତାଙ୍କ ପାଖରେ ତାହା ସମସ୍ତ କିଛି ଥିଲା ଯାହାକି ହୃଦୟ ଇଚ୍ଛା କରିପାରେ। ଏବଂ ସେ ବାଳକଟି କୌଣସି ଆଧୁନିକ ରିକି ବା ବାଳୁଙ୍ଗା ନଥିଲା, ସେ ଜଣେ ଉତ୍ତମ ବାଳକ ହେଲେ। ମୁଁ ବିଶ୍ୱାସ କରେ ଯେତେବେଳେ ଲୋକ ଏହା ବିଷୟରେ ଲେଖିଲେ, କେବଳ ମାର୍କ, ମୁଁ ବିଶ୍ୱାସ କରେ ଯେ ଏହା ଏପରି ଥିଲା ଯେ ତାହାଙ୍କୁ ତାହିଁ ଦୀର୍ଘ ନିଶ୍ୱାସ ଛାଡ଼ିଲେ, କାରଣ ସେ ତାଙ୍କୁ ସ୍ନେହ କରିଥିଲେ, ବୁଝିଲେ। ସେ ବାଳକ ବିଷୟରେ କିଛି ଗୋଟାଏ ଥିଲା, ଏହି ବାଳକ ସହିତ ଏକ ସୁନ୍ଦର ବ୍ୟକ୍ତିତ୍ୱ ରହିଥିଲା। ସେ କେଉଁଠାରୁ ଆସିଥିଲା? ଏକ ସୁନ୍ଦର ପରିବାର ମଧ୍ୟରୁ, ଯିଏକି ତାଙ୍କୁ ପରମେଶ୍ୱରଙ୍କ ଆଜ୍ଞା ସକଳ ଶିଖାଇଥିଲେ, ଏବଂ ଏହା ଧ୍ୟାନ ଦେଇଥିଲେ ଯେ ସେ ତାହା ପାଳନ କରନ୍ତି, ଏବଂ ସେ ତାହା ତାଙ୍କର ଯୌବନ କାଳରୁ କରି ଆସିଥିଲେ। ଏବଂ ସେ ବାଳକର ଏକ ଉଚ୍ଚ ଅଭିଳାଷ ଥିଲା, ସେ ଅନନ୍ତ ଜୀବନ ଚାହୁଁଥିଲେ। ସେ କହିଲେ, ହେ ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କଣ କରିପାରିବି? ଦେଖନ୍ତୁ, ଆପଣ ଜଗତରେ ସମସ୍ତ ବିଷୟ ପାଇଥିବେ, ତଥାପି ଆପଣଙ୍କ ଭିତରେ ରହିଥିବା ସେହି ପ୍ରାଣଟି ଆପଣଙ୍କୁ କହିଥାଏ ଯେ ଏପରି କିଛି ଅଛି ଯାହା ତୁମର ଆବଶ୍ୟକ, ଯାହା ତୁମେ ପାଇନାହ। କେବଳ ଧନ ଦ୍ୱାରା କି ହବା, ଏହା ସର୍ବଦା ଧନ ହିଁ ହେବା ଆବଶ୍ୟକ ନୁହେଁ। ହୋଇପାରେ ଏହା ଲୋକପ୍ରିୟ ହେବା, କୌଣସି ସୁନ୍ଦର ଝିଅ, ତା ପାଖରେ ତାହାର ସୌନ୍ଦର୍ଯ୍ୟ ଥାଏ ଯାହା ବିଷୟରେ ସେ ଭାବିପାରେ। ହୋଇପାରେ ସେ ବିଦ୍ୟାଳୟରେ ବହୁତ ଲୋକପ୍ରିୟ ଥିବ। ହୋଇପାରେ ସେହି ପୁଅ କୌଣସି ବି ଝିଅକୁ ପାଇପାରେ ଯାହାକୁ ସେ ଇଚ୍ଛା କରେ। ସେ ଅନୁଭବ କରେ ଯେ ସେ ଏକ ପ୍ରକାର ସୁରକ୍ଷିତ ଅଟେ। ତାହା ସୁରକ୍ଷିତ ହେବା ନୁହେଁ, ତାହା ତ କ୍ଷୀଣ ହୋଇଯିବ, ଯେପରି କ୍ଷେତରେ ଫୁଲଟିଏ ଥାଏ, ବୁଝିଲେ। ଏହା ଚାଲିଯିବ, ଅଧିକ ସମୟ ରହିବ ନାହିଁ। ସୂର୍ଯ୍ୟର ଅଳ୍ପ କେତେକ ପାଣି ତାହା ଚାଲିଯିବ, ତାହାପରେ ତୁମ ପାଖରେ ଏକ ପ୍ରାଣ ରହିଥାଏ ଯାହାକୁ ଅନନ୍ତ କାଳ ଜୀବିତ ରହିବାକୁ ଅଛି। ଆଉ ଏହି ଯୁବା ପିଲାଟିର ନିଶ୍ଚିତ ଏକ ସୁନ୍ଦର ବ୍ୟକ୍ତିତ୍ୱ ରହିଥିବ, କାରଣ ସେ ନିଜକୁ ପ୍ରଭୁ ଯୀଶୁଙ୍କ ନିକଟରେ ଉପସ୍ଥାପନ କଲେ। ଏହା ଜାଣି ଯେ ସେ ଆଣ୍ଠୁପାତ କରି ପ୍ରଣାମ କଲେ, ସେ କହିଲେ, ହେ ଉତ୍ତମ ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କଣ କରିପାରିବି? ସେ ଉତ୍ତର ଦେଲେ, ତୁମେ ମୋତେ ଉତ୍ତମ ବୋଲି କାହିଁକି କହୁଅଛ? କହିଲେ, ଯେତେବେଳେ ତୁମେ ଜାଣ ଯେ କେବଳ ଜଣେ ହିଁ ଉତ୍ତମ, ଏବଂ ସେ ହେଉଛନ୍ତି ପରମେଶ୍ୱର, ବୁଝିଲେ। ସେହି ଯୁବା ଲୋକ ଏଥିରେ କଣ ପ୍ରକାଶ କଲେ ଯେ ସେ ପରମେଶ୍ୱର ଥିଲେ, ବୁଝିଲେ। ସେ କହିଲେ, ଆଜ୍ଞା ଗୁଡିକ ତ ତୁମେ ଜାଣିଛ, ସେଗୁଡିକୁ ପାଳନ କର। କହିଲେ, ତେଣୁ ସେ କହିଲେ, ଗୁରୁ, କେଉଁ ଆଜ୍ଞା ସକଳ? ସେ କହିଲେ, ସେହି ଆଜ୍ଞା ସକଳ, ଆପଣ ପିତାମାତାଙ୍କୁ ସମାଦର କର, ଓ ଇତ୍ୟାଦି। ସେ କହିଲେ, ଏହା ତ ମୁଁ ମୋର ଯୌବନ କାଳରୁ ପାଳନ କରି ଆସିଅଛି, ଦେଖନ୍ତୁ ମୁଁ ଏହା କରିସାରିଛି। ସେ କହିଲେ, ତଥାପି ତୁମର ଗୋଟିଏ ବିଷୟ ଉଣା ଅଛି, ଯାଅ, ତୁମର ଯାହା କିଛି ଅଛି ତାହା ବିକ୍ରୟ କର, ଏବଂ ଦରିଦ୍ରମାନଙ୍କୁ ବିତରଣ କର, ଏବଂ ମୋର ଅନୁଗମନ କର। କି ଏକ ସୁଯୋଗ, ତାହା ପିତର ଯାକୁବ କିମ୍ବା ଯୌବନ କିମ୍ବା ସେମାନଙ୍କ ମଧ୍ୟରୁ ଜଣେ ହୋଇପାରିଥାନ୍ତେ। ଦେଖନ୍ତୁ, ସେ ବାଳକଟି ଉତ୍ତମ ତାଲିମ ପ୍ରାପ୍ତ ଥିଲେ ଓ ଠିକ୍ ଭାବରେ ପାଳିତ ହୋଇଥିଲେ ଏବଂ ଖ୍ରୀଷ୍ଟଙ୍କଠାରେ ଉପସ୍ଥାପିତ କରାଯାଇଥିଲେ ଯେ ତାଙ୍କୁ ବ୍ୟବହାର କରାଯାଏ। ସମସ୍ତ ସାମର୍ଥ୍ୟରେ ଯାହାକି ତାଙ୍କ ପାଖରେ ରହିଥିଲା ସେ ବ୍ୟବହାର କରାଯାଆନ୍ତେ। ବୋଧହୁଏ ଶିକ୍ଷିତ, ଯୁବକ, ଧନୀ, ପ୍ରଭାବ, ଯେଉଁଠାରେ ସେ ସୁସମାଚାର ଉପସ୍ଥାପନ କରିପାରିଥାନ୍ତେ ଆଉ ତଥାପି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତାହା କରିବା ସେ ବାଳକ ନିମନ୍ତେ କି ଏକ ଖରାପ ବିଷୟ ଥିଲା, ବୁଝିଲେ? ମୋହର ଅନୁଗମନ କର। ତେବେ ଦେଖନ୍ତୁ, ତାଙ୍କୁ ତ କାହାରିକୁ ଅନୁଗମନ କରିବାକୁ ହୋଇଥିଲା, ତେବେ ତାଙ୍କୁ ସେ ଲୋକମାନଙ୍କର ପ୍ରଭାବକୁ ଅନୁଗମନ କରିବାକୁ ଥିଲା ଯାହାଙ୍କ ସହିତ ସେ ଜଡିତ ଥିଲେ। କୌଣସି ଯୁବା ସ୍ତ୍ରୀ ଲୋକର ପ୍ରଭାବକୁ ଅନୁଗମନ କରିବାକୁ ଥିଲା। ବାଳକମାନଙ୍କର ଏକ ଗୋଷ୍ଠୀ, ବିଦ୍ୟାଳୟରେ ତାଙ୍କର ସହକର୍ମୀମାନଙ୍କର କୌଣସି ପ୍ରଭାବକୁ ଅନୁଗମନ କରିବାକୁ ଥିଲା ଯାହାଙ୍କ ସହିତ ସେ ଜଡିତ ଥିଲେ, ଅବା ଯୀଶୁଖ୍ରୀଷ୍ଟଙ୍କୁ ଅନୁଗମନ କରିବାକୁ ଥିଲା। ତାଙ୍କର ସମସ୍ତ ଉତ୍ତମତାରେ ତଥାପି ସେ ଜାଣିଥିଲେ ଯେ ତାଙ୍କଠାରେ ଅନନ୍ତ ଜୀବନ ନାହିଁ। ପିଲାମାନେ ତାହା ହିଁ ଅଟେ ଯାହା ବିଷୟରେ ତୁମମାନଙ୍କୁ ଚିନ୍ତା କରିବାକୁ ପଡିବ। ଦେଖନ୍ତୁ, ତେବେ ଆଜି ରାତି ସେ ବାଳକକୁ ଦେଖନ୍ତୁ, ସେ କଣ ହୋଇପାରିଥାନ୍ତା ଏବଂ ସେ କଣ ଅଟେ। ଆଜି ରାତି ସେ କଣ ଅଟେ? ସେ କୌଣସି ସ୍ଥାନରେ ଅଛନ୍ତି, ସେ ଜଣେ ପୁରୁଷ ଥିଲେ, ସେ କୌଣସି ସ୍ଥାନରେ ଅଛନ୍ତି, ସେ ନ୍ୟାୟ ବିଚାରକୁ ଅପେକ୍ଷା କରୁଛନ୍ତି। ସେ ସେହି ଦିନରେ ନ୍ୟାୟ ବିଚାରକୁ ସମ୍ମୁଖୀନ ହେବା ପାଇଁ ଅପେକ୍ଷା କରିଛନ୍ତି। ସେ ସମାନ ସୁଯୋଗକୁ ପ୍ରତ୍ୟାଖ୍ୟାନ କରି ଯେଉଁ ସୁଯୋଗ କି ତୁମ ପିଲାମାନଙ୍କୁ ଉପସ୍ଥାପିତ କରାଯାଇଅଛି, ପ୍ରାୟ ସେ ସମାନ ପରିସ୍ଥିତି ମାନରେ ଉତ୍ତମ ପିଲାମାନେ, ଉତ୍ତମ ବ୍ୟକ୍ତିତ୍ୱ, ଉତ୍ତମ ପିତାମାତା ମାନେ ଯାହାକି ତୁମମାନଙ୍କର ଅଛି, ଏପରିକି ତୁମକୁ କାମ ସୁଦ୍ଧା କରିବାକୁ ପଡେ ନାହିଁ ଯେପର୍ଯ୍ୟନ୍ତ ତୁମେ ତାହା ଚାହ ନାହିଁ, ବୁଝିଲେ? ମାତ୍ର ସେଠାରେ ଆଉ କିଛି ଅନ୍ୟ ବିଷୟ ଅଛି ଯାହାକି ତାହା ସହିତ ଯାଇଥାଏ। ସେଠାରେ ତା ସହିତ କିଛି ଗୋଟାଏ ବିଷୟ ଯାଇଥାଏ, ସେହି ବାକ୍ୟ ଆଜି ରାତି କଦାପି ମରେ ନାହିଁ। ଏହା ଏବେ ସୁଦ୍ଧା ପ୍ରତ୍ୟେକ ଯୁବା ଲୋକ, ପ୍ରତ୍ୟେକ ଯୁବା ସ୍ତ୍ରୀ ଲୋକ ପାଇଁ ଏକ ଆହ୍ୱାନ ଅଟେ, ମୋର ଅନୁଗମନ କର, ବୁଝିଲେ? ବାକ୍ୟ ମରେ ନାହିଁ। ଯେତେବେଳେ ଆପଣ କିଛି କୁହନ୍ତି, କେବଳ ମନେ ରଖନ୍ତୁ ଯେ ଏହା ଗୁପ୍ତରେ ଆପଣଙ୍କ କାର ଭିତରେ ହେଉ, କି ଏହା ପ୍ରଚାର ମଞ୍ଚରେ ହେଉ, କି ଏହା ରାସ୍ତାର କୋଣରେ ତୁମର ପ୍ରେମିକ ପୁଅ ପିଲା ବା ଝିଅ ପିଲା ସହିତ ହେଉ, ଏହା ଯେଉଁଠାରେ ବି ହେଉ, ଏହା କଦାପି ମରେ ନାହିଁ। ଏହାକୁ ତ ସଦାକାଳ ପାଇଁ ଜୀବିତ ରହିବାକୁ ହେବ। ଯେତେବେଳେ ମୁଁ ସେହି ଝିଅକୁ ଦେଖିଲି ଯାହାକି ମୁଁ ଅନ୍ୟ ରାତି ସେହି ଦର୍ଶନରେ, ସୁନ୍ଦର ଯୁବା ଝିଅଟିଏ, ହଲିଉଡ୍ ସିନେମା ଜଗତର ଅଭିନେତ୍ରୀ, ଆଉ ମୁଁ ତାଙ୍କୁ ମରୁଥିବାର ଦେଖିଲି, ସାହାଯ୍ୟ ପାଇଁ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ମିସ୍ ମନରୋ। ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଥିଲା ଏବଂ ତାହା ପୁଣି 2 ବର୍ଷ ପୂର୍ବରେ ହୋଇଥିଲା, ଆଉ ମୁଁ ତାଙ୍କୁ ମରୁଥିବାର ଦେଖିଥିଲି, ଆଉ 2 ଦିନ ପରେ ସେ ମରିଗଲେ। ତେବେ ଅନ୍ୟ ରାତିରେ ମୁଁ ସେହି ଝିଅର ସ୍ୱର ଶୁଣିଲି। କିପରି? ପିଲାମାନେ ମତେ କହି ଆସୁଥିଲେ, ବାପା, ତୁମେ ସବୁବେଳେ ସେ ଫେରି ନ ଆସିବାର ନଦୀକୁ ଚାଲି ଯାଇଥାଅ। କହିଲେ, ଆଜି ରାତିରେ ସେମାନଙ୍କର ସେପରି ଏକ ନାଟକ ଅଛି। ସେମାନେ ମତେ କହିଲେ ଯେ ଏକ ନିର୍ଦ୍ଦିଷ୍ଟ ରାତିରେ ତାହା ଆରମ୍ଭ ହେବ। ଏହା 1 ସପ୍ତାହ କିମ୍ବା 2 ସପ୍ତାହ ପୂର୍ବର କଥା। ମୁଁ ଭାବିଲି, ତେବେ ମୁଁ ତାହା ଦେଖିବାକୁ ଚାହେଁ, କାରଣ ମୁଁ ସେହି ନଦୀକୁ 2 କିମ୍ବା 3 ଥର ଯାଇଛି, ମୁଁ ଭାବୁଛି ପ୍ରାୟ 5 ଥର। ତେବେ ମୁଁ ଏହା ଦେଖିବାକୁ ଚାହୁଁଥିଲି ଏବଂ ମିସ୍ ମେର୍ଲିନ୍ ମନରୋ ଏହାକୁ ଅଭିନୟ କରିଥିଲେ। ତେବେ ଏହା ସେହି ଝିଅ ଥିଲେ ଯାହାଙ୍କୁ ମୁଁ ଦର୍ଶନରେ ଦେଖିଥିଲି ଏବଂ ସେଠାରେ ସେ ଚିତ୍ରରେ ଥିଲେ ଏବଂ ସେ କାର୍ଯ୍ୟକଳାପ ଗୁଡିକ ଠିକ ସେ ଅଭିନୟ ଯାହାକି ସେ ଦି ରିଭର ଅଫ୍ ନୋ ରିଟର୍ଣ୍ଣରେ କରିଥିଲେ। ଯେତେବେଳେ ସେ ଚିତ୍ରକୁ ତୋଳିଥିଲେ ବୋଧହୁଏ 15 ବର୍ଷ ପୂର୍ବେ, ଏହାକୁ ପୁରୁଣା ଚିତ୍ର ଥିଲା ବୋଧହୁଏ 20 ବର୍ଷ ପୂର୍ବର, ଆଉ ତାଙ୍କର ମରିବାର 2 ବର୍ଷ ହେଲା ଏବଂ ସେଠାରେ ସେ ପୁନର୍ବାର ଜୀବିତ ଅଛନ୍ତି ପ୍ରତ୍ୟେକ କାର୍ଯ୍ୟକଳାପ ଏବଂ ପ୍ରତ୍ୟେକ ଶବ୍ଦରେ, ବୁଝିଲେ? ଏହା ସେ ମ୍ୟାଗ୍ନେଟିକ ଟେପ୍ରେ ଏପରି ଭାବରେ ରଖା ହୋଇଛି ଯେପର୍ଯ୍ୟନ୍ତ କି ଏହା ପୁନର୍ବାର ଜୀବନ୍ତ ନ ହୋଇଯାଏ। କେବଳ ସେତିକି ନୁହେଁ, ମାତ୍ର ଯାହା କିଛି ଆମେ କହୁ ତାହା ଜୀବନ୍ତ ହୋଇଯାଏ। ପ୍ରତ୍ୟେକ ଶବ୍ଦ ଯାହା ଆମେ କହୁ ତାହା ମରିପାରେ ନାହିଁ। କୋଠରୀ ଦେଇ ଯାହା ବର୍ତ୍ତମାନ ଆସୁଛି ତାହା ହେଲା ଶବ୍ଦ, ଲୋକମାନଙ୍କର ରୂପମାନ। ଟେଲିଭିଜନ ଏହାକୁ ଧରିନିଏ, ତୁମେ ଠିକ ଏଠାରେ କହିପାର ଏବଂ ଠିକ ସେହି ସେକେଣ୍ଡରେ ସେମାନେ ତୁମକୁ ସମଗ୍ର ବିଶ୍ୱରେ ଶୁଣନ୍ତି। ଏହା ପୂର୍ବେ କି ତୁମେ ତାହାକୁ ଏଠାରେ ଏହି କୋଠରୀରେ ଶୁଣିପାର, ଏହା ଇଲେକ୍ଟ୍ରୋନିକ ଦ୍ୱାରା ସାରା ବିଶ୍ୱକୁ ଚାଲିଯାଏ ଏବଂ ପରମେଶ୍ୱରଙ୍କ ମହାନ ପର୍ଦ୍ଦା ତାହାକୁ ଉଠାଇ ନିଏ। ଆଉ ପ୍ରତ୍ୟେକଟି ପଦକ୍ଷେପ ଏବଂ ପ୍ରତ୍ୟେକଟି କାର୍ଯ୍ୟକଳାପ ଯାହା ଆପଣ କରନ୍ତି, ଆପଣଙ୍କୁ ନ୍ୟାୟ ବିଚାରରେ ତାହାର ସମ୍ମୁଖୀନ ହେବାକୁ ପଡିବ, ବୁଝିଲେ? ତେଣୁ ହେ ଯୁବା ସାଥୀ, ଏହା ବନ୍ଦ କରିବାକୁ ଉତ୍ତମ ବିଷୟ ଅଟେ। ଏହି ବିଷୟଗୁଡ଼ିକ ସମ୍ବନ୍ଧରେ ଚିନ୍ତା କର, ଦେଖନ୍ତୁ, କାରଣ ଆପଣ ଏହାକୁ ପୁନର୍ବାର ସମ୍ମୁଖୀନ ହେବାକୁ ଯାଉଛନ୍ତି, ବୁଝିଲେ? ଆସନ୍ତୁ ଏହି ଯୁବା ଲୋକକୁ ଅନୁସରଣ କରିବା, ସେହି ସୁଯୋଗ ଯାହାକି ତାଙ୍କ ପାଖରେ ଥିଲା ଏବଂ ନିଜକୁ ତାଙ୍କ ସ୍ଥାନରେ ରଖିବା ଏବଂ ଗୋଟିଏ ଝିଅ ଠିକ ଯେପରିକି ବେକି ଏବଂ ମେର୍ଲିନ୍ ଅଟନ୍ତି, ଠିକ ଯେପରିକି ଆପଣ ତାଙ୍କ ସ୍ଥାନରେ ଠିଆ ହୋଇଛନ୍ତି, ଆଉ ଆପଣ ସେ ସ୍ୱର ଶୁଣିପାରନ୍ତି ଯାହାକି ଏବେ ମଧ୍ୟ ଜୀବନ୍ତ ଅଟେ। ଏହା ଏବେ ସୁଦ୍ଧା ଜୀବନ୍ତ ଅଟେ, ଏହା ଏବେ ସୁଦ୍ଧା ଗତି କରୁଛି। ବିଜ୍ଞାନ କହୁଛି ବର୍ତ୍ତମାନ ଠାରୁ 20 ବର୍ଷ ମଧ୍ୟରେ ସେମାନେ ତାହାଙ୍କର ଆକ୍ଷରିକ ସ୍ୱରକୁ ନେବେ ଯାହା ସେ 2000 ବର୍ଷ ପୂର୍ବେ କହିଥିଲେ। ଏହା ଏବେ ମଧ୍ୟ ଜୀବନ୍ତ ଅଛି, ଯେପରିକି ଏକ ପଥର ସମୁଦ୍ରରେ ପଡେ, ତରଙ୍ଗ କେବେ ବି ବନ୍ଦ ହୁଏ ନାହିଁ। ଏହା ହଜାର ହଜାର ମାଇଲ ଦୂର କୂଳକୁ ଯାଏ ଏବଂ ফেরি আসিথায়। যেতবে গোটিয়ে স্বর সেইভাবে থাকে বায়ুমণ্ডলের কুহযায় এ কদাপি মরে না, এপরি কিছু না যা কি আপনার ন্যায় বিচারে কহিপারে, ঠিক সেখানে অছি, সেখানে যীশুখ্রিস্টর স্বর সেই যুবালোককে নিবেদন করুবার রহিথিব, মোহর অনুগমন কর এবং সে বিমুখ হয়ে যাওথিব। সেই পরদারে দুঃখ মনরে, কারণ তাঁর বহুত সম্পত্তি লা, দেখন্তু আমি হুয়েত হইনপারু, সবুলে টঙ্কা হি কারণ হওয়া আবশ্যক নহে, এ অন্যান্য বিষয় মান হইপারে, বুঝলে, যেকোনসি বিষয় যাহাকু আমি সেই আহ্বান ঠার অধিক প্রিয় বলে মনে করু, দেখন্তু তাহা আমপাই টঙ্কা পরি হই যায়, এ এপরি কিছু হই যায় যাহা কি আমাকে ভ্রষ্ট করে থাকে। তবে আসন্তু তাঁকে আউ টিকে অনুসরণ করা, যেতবে সে বিমুখ হুয়ে সেতবে কম হুয়ে, সে খ্রিস্টঙ্ক সেই রবকে শুনিলে না, সে নিজের বন্ধু মানক সহিত গলে, যাহা কি তুমি পিলা মানে তুমি সমস্ত ভালো পিলা মানে অট এবং তুম মানক বন্ধুগণ রহিবা বাধ্য, মাত্র তাহা প্রতি ধ্যান দিয়ন্তু যে তোমার কি প্রকার বন্ধু অছন্তি, যদি সেই বন্ধু খ্রিস্টঙ্ক অনুসরণ করুছন্তি তবে সেই বন্ধু সহিত যাও, খ্রিস্টঙ্ক মধ্য অনুসরণ কর, মাত্র যদি তা নুহে তবে তাহা কর না। আসন্তু তাঁকে দেখিবা, আমি পাইলু যে সে বোধহয় নিজ বন্ধু মানুষ পাখে রাখলে, সে জন মহান অধ্যক্ষ হলে, সেতবে সে জন শাসক লে, পরে আমি পাইলু যে সে সমৃদ্ধশালী হলে যেপর্যন্ত কি তাঁকে জিনিস রাখবা অতিরিক্ত ভণ্ডার ঘর সব নির্মাণ করা পড়া, এবং তাপরে সে নিজকে কহিলেন বৃদ্ধ হওয়া পরে যুবা জীবন এবং জিনিসগুড়ি চিন্তা সব চালি যাওয়া পরে যা সব সে করে বোধহয় তাহা কেবল উপভোগ হি লা। যেতবে জন বৃদ্ধ পুরুষ কিংবা জন বৃদ্ধ মহিলা, যেপরিকি মু মোর পত্নী আপনার মা ও বাপা মানে, এপরি কোন জিনিস না যা বিষয় সে চিন্তা করবে, সে পারিবে না বাহারক যা এবং রাস্তার উপর তল দৌড়া চাহিবে না। আপনার জানান্তি যেপরিকি যেপরিকি যুবা পিলা মানে এবং যুবা স্ত্রী লোক মানে করে থাকে পরস্পর দেখা সাক্ষাৎ করা, এবং কি তোমার পত্নী কিংবা তোমার স্বামী হওয়ার যাওছি কিংবা দেখন্তু সেমানক মনরে তাহা সব ন থাকে, সেমানে সেমানক সন্তান মান থাকে, সেমানে সেথিরে মনোযোগ করে থাকে, তাহা তুমি মানে সমস্ত হওয়ার যাওছ আসন্তকালি, যদি কোন আসন্তকালি থাকে, বুঝলে, আর সে ব্যক্তি কু দেখন্তু তেবে বোধহয় বোধহয় সে কেবে বিবাহ সুদ্ধা কলে না, এবং যাহা বি হোক সে জন মহান শাসক লে এবং সে বিরাজমান হয়েছিল, এবং যেপরি জেরুসালেমে হয়ে থাকে আজ সুদ্ধা, সে গৃহর ছাত উপরে ভোজন করতে দিনের এই সময়ের যেত থা থাকে সন্ধ্যা সময়ের, পুরো আমি তাঁর সহ এক চরিত্র চিত্রিত হয়েবার পাও জন ভিকারী কু, এবং সেই ব্যক্তি প্রতিবাসী মান আদর করা এবং অন্য মান সেপরি ব্যবহার কর যেপরি অন্য মানে তুম প্রতি ব্যবহার করছেন, এই বিষয় ঠার নেই দেখুন শেষে খ্রিস্টঙ্কর সেই আহ্বান কু প্রত্যাখ্যান করা দ্বারা এপরি দেখা যাওলা জন বাড়ক যা সেইপরি এক ঘরে পাড়িত হয়েছিল তাহা তাঁর কেবে দূরে যাই না, মাত্র তাহা গলা এহা কলা, এবং সেখানে ফাটক পাখে জন লোক পড়ি রয়েছে যার নাম লাজার লা, যে খাদ্য নিমন্তে ভিক্ষা মাগি লা, মাত্র বৃথা হচ্ছিল, সে তো সেই গুন্ডা গুন্ডি কু খাই থা যা কি সফা কলা বেড় ফিঙ্গি দিয়ে যা কি ভিকারী কু নুহে বরং কুকুর মানুষ দিয়া যাই, এবং সে ঘরে পরিপূর্ণ লা, মাত্র সেই ব্যক্তিটি সমাজের এত গণ্যমান্য লে যে তেবে তাঁকর আসে অনুভূতি রহি না, সে জড় হয়ে যাই, কারণ সে খ্রিস্টঙ্কর সেই প্রস্তাব কু প্রত্যাখ্যান করে দিয়ে, আোধহয় দিনে সন্ধ্যায় এইথর খুব ভালো দাক্ষাস সহ তাঁর উপভোগ করুলে, এবং সুন্দর মহিলা মানে অলঙ্কার পিঁধি তাঁর চারিপাখে, এবং সেইপরি বিষয় সব যা কিছু সব তাঁর হৃদয়ের ইচ্ছা করে পড়ি তাহা সহ মদ্যপান চাল, জন ভিকারী ফাটক পাখে পড়ে রয়েছিল, এবং দিবালক আসবা পূর্বর পরদিন সকালে সে নরকরে থিলে, এবং লাজার নিমন্তে ডাক ছাড়ুলে যে সে আসি তাঁর জিভরে পানি দিয়ন্তা, দৃশ্যর পরিবর্তন হয়েছিল, এবং আপনার লক্ষ্য করন্তু যেতবে সে কহিলে হে পিতা অব্রাহাম, তবে সে এবে সুদ্ধা মনে রাখিলে যে অব্রাহাম জিহুদি মানকর পিতা থিলে, সে কহিলে হে পিতা অব্রাহাম, সে ভিকারী লাজার কু তাহার আঙ্গুলের টিকে পানি দেই মো ওঠরে দেবা পাই এঠাকু তলকু পঠান্তু, ই অগ্নি যন্ত্রণাদায়ক অটে, এবং সে কহিলে আও অব্রাহাম কহিলে এহা তো মু তা করি পারে নাহি অনেক শব্দরে, এবং এসব ব্যতীত তুমি দেখ তুমি জীবনরে তোমার সুযোগ পাইছিল, সে তাহা কেবে পাইছিলে যেতবে যীশু কহিছিলে মোর অনুগমন কর, মাত্র সে আগে প্রত্যাখ্যান করে দিল, সে সেই মার্গরে চালি যাইছিলে যেউথিরে কিছু টঙ্কা অর্জন করে পাইছিলে, এবং তা ঠিক অছি টঙ্কা রোজগার করিবার কিছু ভুল নহে, মাত্র যেতবে আপনি এ করুছন্তি সেতবে যীশুঙ্ক অনুগমন করন্তু, বুঝলে, সে ভিড় সহিত অন্য পথরে চালি যাইছিলে, এবং আপনার পাঁতি সে কহিলে অব্রাহাম কহিলে এবং এসব ব্যতীত তুম এবং তাহা মধ্যে এক বড় গর্ত রয়েছে যা কি কোণী মানুষ কেবে অতিক্রম করে না, ଏବଂ କେବେ କରିବ ମଧ୍ୟ ନାହିଁ। ସେଠାରେ ଥିବା ସେମାନେ ଏଠାକୁ ଆସିପାରିବେ ନାହିଁ ଏବଂ ଏଠାରେ ଥିବା ଏମାନେ ସେଠାକୁ ଯାଇପାରିବେ ନାହିଁ। ଏହା ସ୍ଥିରୀକୃତ ଅଟେ। କୌଣସି ବ୍ୟକ୍ତି ଅତିକ୍ରମ କରିନାହାନ୍ତି କିମ୍ବା ଅତିକ୍ରମ କରିବେ ନାହିଁ। କିନ୍ତୁ ତାଙ୍କ କଥା ଶୁଣନ୍ତୁ, ସେ ସେତେବେଳେ ଏକ ସୁସମାଚାର ପ୍ରଚାରକ ହେବାକୁ ଚାହାନ୍ତି। ସେହି ଆହ୍ୱାନ ଯାହା ଯୀଶୁ ତାଙ୍କୁ ଦେଇଥିଲେ ଯେ ତାହାଙ୍କୁ ଅନୁଗମନ କରନ୍ତୁ ରହିଥିଲା ଏବଂ ଜଣେ ଯୁବାଲୋକ ଭାବରେ ପ୍ରାଣ ଜିଣିବା ଏକ ବ୍ୟକ୍ତି ହୁଅନ୍ତୁ, ଏହା ତାଙ୍କ ନିକଟକୁ ପୁନର୍ବାର ଫେରି ଆସିଥିଲା। ସେ ଏହାକୁ ମନେ ପକାଇଲେ ଯେ ତାଙ୍କର ପାଞ୍ଚ ଭାଇ ଥିଲେ ଏବଂ ପୃଥିବୀରେ ରହିଥିଲେ, ଆଉ ସେମାନଙ୍କୁ ସେ ସ୍ଥାନରେ ଚାହୁଁନଥିଲେ। ସେ କହିଲେ, ତେବେ ଲାଜାର ମୋ ଭାଇମାନଙ୍କ ପାଖକୁ ଏହା କହି ପଠାନ୍ତୁ ଯେ ସେମାନେ ଯେପରି ଏହି ମାର୍ଗରେ ନ ଆସିବେ, ଅନ୍ୟ ଶବ୍ଦରେ ମୋର ଅନୁଗମନ କର, ସେହି ଆହ୍ୱାନକୁ ଗ୍ରହଣ କରିବେ, ବୁଝିଲେ। ମାତ୍ର ସେ କହିଲେ ସେମାନେ ତାହା କରିବେ ନାହିଁ। ସେ କହିଲେ, ହଁ, ଯଦି ଜଣେ ଲାଜାର ପରି ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଆସିବ ଆଉ ଫେରିଯାଇ ସେମାନଙ୍କୁ କହିବ। ଆପଣ ଦେଖନ୍ତୁ, ଏହା ଦର୍ଶାଏ ଯେ ଆମେ ମରିଯିବା ପରେ ଆପଣ ତଥାପି ସଚେତନ ଥାନ୍ତି। ସେ ମନେ ପକାଇଲେ। ଅବ୍ରାହମ କହିଲେ, ପୁଅରେ ମନେ ପକାଅ ତୁମର ଦିନରେ, ବୁଝିଲେ। ଆପଣ ଏବେ ବି ମନେ ରଖିଥାନ୍ତି, ଆପଣ ନିଜର ସ୍ମୃତି ହରାଇ ନଥାନ୍ତି, ଆପଣ ମନେ ରଖନ୍ତି। ଏବଂ ସେ ସ୍ମୃତିମାନ ଯାହାକି ମଣିଷର ଥାଇପାରେ ଏବଂ ତଥାପି ସେ ସମାନ ସ୍ଥାନରେ ରହିଥାଏ ଓ ସେ ସୁଯୋଗକୁ ମନେ ପକାଇଥାଏ ଯେତେବେଳେ ସେ ଯୀଶୁଙ୍କୁ ଏହା କହୁଥିବାର ଶୁଣିଥିଲେ, ମୋର ଅନୁଗମନ କର। ମାତ୍ର ସେ ଭୁଲ ଲୋକ, ଭୁଲ ଜନତାଙ୍କୁ ଅନୁସରଣ କଲେ, ସେ ଭୁଲ ଭିଡ଼ ମଧ୍ୟକୁ ଚାଲିଗଲେ ଏବଂ ଭୁଲ ସ୍ଥାନକୁ ଗଲେ, ଭୁଲ ଅନନ୍ତ କାଳରେ ସମାପ୍ତି ହେଲେ। ସେହିଦିନ ପରମେଶ୍ୱରଙ୍କଠାରୁ ସଦାକାଳ ନିମନ୍ତେ ବିନାଶ ହୋଇଗଲେ। ଯୀଶୁ ମଧ୍ୟ ଏକ ବଡ଼ ଚମତ୍କାର ଶବ୍ଦ କହିଥିଲେ, ଯଦିଓ ଜଣେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ ଉଠି ଆସେ ଓ ଯାଏ, ତଥାପି ସେମାନେ ପ୍ରବର୍ତ୍ତାଇ ଯାଇପାରନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ମୂଷାଙ୍କ ବ୍ୟବସ୍ଥା ଅଛି। ଏବଂ ଯଦି ସେମାନେ ତାହା ଶୁଣନ୍ତି ନାହିଁ, ତାହେଲେ ସେମାନେ ତାହାକୁ ଶୁଣିବେ ନାହିଁ, ଯଦିଓ ଜଣେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଉଠି ଆସେ, ସେମାନେ ପ୍ରବର୍ତ୍ତାଇ ଯାଇପାରିବେ ନାହିଁ। କାହିଁକି କାହିଁକି କଣ ବ୍ୟବସ୍ଥା ସେପରି କିଛି କହିଛି କି? ହଁ, ଅନ୍ୟମାନଙ୍କ ପ୍ରତି ସେପରି ବ୍ୟବହାର କର ଯେପରି ତୁମେ ଚାହୁଁ ଯେ ସେମାନେ ତୁମ ପ୍ରତି ବ୍ୟବହାର କରନ୍ତୁ। ଏବଂ ସେ ବ୍ୟବସ୍ଥା ଅଧୀନରେ ବାସ କରିଥିଲେ, ମାତ୍ର ସେ ଭିକାରୀକୁ ଫାଟକରେ ମରିବା ପାଇଁ ଛାଡ଼ି ଦେଇଥିଲେ, ବୁଝିଲେ। ସେ ଥିଲେ, ସେ ପରମେଶ୍ୱରଙ୍କ ଆଜ୍ଞା ସକଳର ଅଧୀନରେ ରହିଥିଲେ, ଆଉ ତଥାପି ସେହି ମହାନ ଅନନ୍ତ ଜୀବନ ଦେଖିବାରେ ବିଫଳ ହୋଇଯାଇଥିଲେ। ପିଲାମାନେ, ତୁମେ ପ୍ରତ୍ୟେକ ଜଣ ମୋ ପରି ହୋଇଥିବାର ଦେଖାଯାଅ। ତୁମେମାନେ ପ୍ରତ୍ୟେକ ଜଣ କେବଳ ମୋର ପୁଅ ଏବଂ ଝିଅ ପରି ଦେଖାଯାଅ। ଗୋଟିଏ ଉପାୟରେ ତୁମେମାନେ ଅଟ, ଦେଖ, ଆତ୍ମିକ ଭାବରେ କହୁଅଛି, ତାହା ଠିକ। ପ୍ରଭୁ ପରମେଶ୍ୱର ତୁମମାନଙ୍କର ପ୍ରାଣଗୁଡ଼ିକୁ ମୋର ତତ୍ତ୍ୱାବଧାନରେ ଦେଇଛନ୍ତି, କାରଣ ତୁମେ ଆସି ମୋର କଥା ଶୁଣିଥାଅ, ତୁମେ ମୋତେ ବିଶ୍ୱାସ କର, ବୁଝିଲେ। ଏବଂ ଶବ୍ଦର ଗୋଟିଏ ଅର୍ଥରେ ତୁମେମାନେ ମୋର ପୁଅ ଏବଂ ଝିଅ ଅଟ, ତାହା ଠିକ। ସର୍ବଦା ମନେ ରଖନ୍ତୁ, ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକ ପାଳନ କରିବା ଏକ ମହତ୍ ବିଷୟ ଅଟେ। ଏକ ଭଲ ଘରେ ପାଳିତ ହେବା ପରମେଶ୍ୱର ଦତ୍ତ ଏକ ଅଧିକାର ଅଟେ। ଏବଂ ତୁମମାନଙ୍କ ପରି ବ୍ୟକ୍ତିତ୍ୱ ସହିତ ଉତ୍ତମ ପିଲା ହେବା ଭଲ ଅଟେ। ଏକ ଶିକ୍ଷା ଲାଭ କରିବା ଅତ୍ୟୁତ୍ତମ ଅଟେ। ଏହି ମୁକ୍ତ ରାଷ୍ଟ୍ରରେ ବାସ କରିବା ସୁଦ୍ଧା ଅଦ୍ଭୁତ ଅଟେ। ଆମର କୃତଜ୍ଞ ହେବା ନିମନ୍ତେ ଅନେକ ବିଷୟମାନ ଅଛି, ମାତ୍ର ଗୋଟିଏ ବିଷୟ ଅଛି ଯାହାକି ତୁମେ ଉତ୍ତରାଧିକାରରେ ପାଅ ନାହିଁ, ତୁମକୁ ତାହା ଗ୍ରହଣ କରିବାକୁ ହୁଏ, ତାହା ହେଉଛି ଅନନ୍ତ ଜୀବନ। ଆଉ ଆପଣ ତାହା କେବଳ ଏକ ନୂତନ ଜନ୍ମର ଅନୁଭୂତି ଦ୍ୱାରା, ଯୀଶୁଙ୍କୁ ଅନୁସରଣ କରିବା ଦ୍ୱାରା କରିବେ। ଏହାକୁ ଅବହେଳା କରନ୍ତୁ ନାହିଁ। ଛୋଟ କାହାଣୀଟିଏ ମୁଁ ଥରେ ଶୁଣିଥିଲି, ଜଣେ ବ୍ୟକ୍ତିଙ୍କ ବିଷୟରେ, ଯିଏକି ସେ ଗରିବ ଥିଲେ ଏବଂ ସେ ସର୍ବଦା ଚାହୁଁଥିଲେ। ଏହା ଏକ ଛୋଟ ପରୀ ରାଇଜର କାହାଣୀ ପରି ଅଟେ, ଯଦିଓ ଏହା ସର୍ବଦା ମୋ ସହିତ ରହିଥିଲା। ଆଉ ଦିନେ ସେ ଗୋଟିଏ ଫୁଲ ଉଠାଇଲେ ଏବଂ ସେହି ଫୁଲଟି ଯାଦୁକର ଥିଲା, ଆଉ ସେ ଫୁଲ ତାଙ୍କୁ ଉତ୍ତର ଦେଇ କହିଲା, ତୁମେ ତୁମର ଜୀବନ ସାରା ଗରିବ ହୋଇ ରହିଛି। ସେ କହିଲା, ବର୍ତ୍ତମାନ ତୁମର ଯାହା ଇଚ୍ଛା ତାହା ମାଗ ଏବଂ ତାହା ତୁମକୁ ଦିଆଯିବ। ସେ କହିଲା, ସେ ପାର୍ଶ୍ୱର ପର୍ବତଟି ଖୋଲିଯାଉ ଏବଂ ମୁଁ ସେଠାରେ ଭିତରକୁ ଯାଏ ଓ ସେହି ପର୍ବତରେ ସୁନା ପାଇପାରେ। ତେବେ ସେ କହିଲା, ତୁମେ ଯେଉଁଆଡ଼େ ବି ଯାଅ, ତୁମକୁ ମୋତେ ସାଙ୍ଗରେ ନେବାକୁ ପଡ଼ିବ, ବୁଝିଲେ। ତୁମକୁ ମୋତେ ତୁମ ସାଙ୍ଗରେ ନେବାକୁ ପଡ଼ିବ, ତେଣୁ ମୁଁ ଯେଉଁଠାରେ ବି ଥାଏ, ତାହାପରେ ତୁମର ଯାହା ଇଚ୍ଛା ତାହା ତୁମେ ମାଗିପାର। ସେ ପର୍ବତ ନିକଟକୁ ଗଲା ଏବଂ ପର୍ବତ ଖୋଲିଗଲା, ଆଉ ସେ ଭିତରକୁ ପ୍ରବେଶ କରିଗଲା। ଯେପରି ସେ ଛୋଟ ପରିରାଇଜର କାହାଣୀ ବ୍ୟକ୍ତ କରେ, ସେ ଥାକ ଗୁଡ଼ିକ ସୁନା ଏବଂ ହୀରାରେ ପରିପୂର୍ଣ୍ଣ ଥିଲା। ସେ ଫୁଲକୁ ଏକ ଏକ ମେଜ ଉପରେ କିମ୍ବା ଏକ ପଥର ଉପରେ ଥୋଇଦେଲା ଏବଂ ସେ ଦୌଡ଼ି ଯାଇ ଏକ ବିରାଟ ରତ୍ନକୁ ଧରିଲା। ଆଉ ସେ କହିଲା, ମୋତେ ନିଶ୍ଚିତରେ ମୋର ବନ୍ଧୁମାନଙ୍କ ପାଖକୁ ଯାଇ ଏହା ଦେଖାଇବା ଉଚିତ, ଏବଂ ବର୍ତ୍ତମାନ ମୁଁ ଜଣେ ଧନୀ ବ୍ୟକ୍ତି ଅଟେ, ମୋ ପାଖରେ ବର୍ତ୍ତମାନ ସବୁକିଛି ଅଛି, ମୋତେ ଏହା ନିଶ୍ଚିତରେ ଦେଖାଇବା ଉଚିତ। ଆଉ ତେଣୁ ସେ ଫୁଲଟି କହିଲା, ମାତ୍ର କହିଲା, ତୁମେ ମୁଖ୍ୟ କଥା ଭୁଲି ଯାଇଛ। ତେଣୁ ସେ ଦୌଡ଼ି ଫେରିଗଲା ଓ ଗୋଟାଏ କହିଲା, ତେବେ ବୋଧହୁଏ ମୁଁ ଏକ ସୁନା ଖଣ୍ଡେ ପାଇଯିବି, ମୁଁ ରୂପାଖଣ୍ଡେ ପାଇଲି। ତେଣୁ ସେ କହିଲା, ମୁଁ କରିବି, ମୁଁ ଅତି ଶୀଘ୍ର ଲୋକମାନଙ୍କୁ ଯାଇ କହିବି ଯେ ମୁଁ କେତେ ଧନୀ ଅଟେ ଏବଂ ମୋ ପାଖରେ କଣ ସବୁ ଅଛି। ଏବଂ ସେ ଦ୍ୱାର ପାଖରେ ପହଞ୍ଚିଲା ଆଉ ସେ ଫୁଲ କହିଲା, ମାତ୍ର ତୁମେ ମୁଖ୍ୟ କଥାଟି ଭୁଲି ଯାଇଛ। ତେଣୁ ସେ ପୁନର୍ବାର ଦୌଡ଼ିଗଲା। ସେ କହିଲା, ଏଠାରେ ଆମେ ସମସ୍ତ ପ୍ରକାର ସାମଗ୍ରୀ ପାଉ। ତେଣୁ ସେ ଏକ ପଥର ଉଠାଇଲା। ସେ କହିଲା, ମୁଁ ଯିବି, ଏ ପଥରକୁ ନେବି ଓ ଲୋକମାନଙ୍କୁ ଦେଖାଇବି ଯେ ଏହି ପର୍ବତଟି କେଉଁ ପଥରରେ ନିର୍ମିତ ହୋଇଅଛି, ଯେପରିକି ମୁଁ ଏଠାକୁ ଫେରିଆସିବା ପାଇଁ ଏକ ମାର୍ଗ ପାଇପାରେ। ବୁଝିଲେ? ଆଉ ସେ ଦ୍ୱାର ବାହାରକୁ ଯିବା ଆରମ୍ଭ କଲା। ଆଉ ସେ ଫୁଲଟି କହିଲା, ଏଥର ଏହାର ଶେଷ ଥରକ ପାଇଁ ତୁମେ ମୁଖ୍ୟ କଥାଟି ଭୁଲି ଯାଇଛ। ଓହ, ସେ କହିଲା, ଓହ ଚୁପ୍ କର। ଦେଖନ୍ତୁ, ସେ ଆଉ ଶୁଣିବାକୁ ଚାହିଁଲା ନାହିଁ, ମୁଖ୍ୟ କଥାଟି ଭୁଲି ଯାଇଛ। ଏବଂ ସେ ଦ୍ୱାର ବାହାରକୁ ଦୌଡ଼ିଗଲା। ଆଉ ଯେତେବେଳେ ସେ ତାହା କଲା, ଦ୍ୱାରଟି ତାହାର ପଛରେ ବନ୍ଦ ହୋଇଗଲା, ଭିତରେ ଫୁଲଟି ରହିଗଲା। ମୁଖ୍ୟ ବିଷୟଟି ଫୁଲ ଥିଲା। ବୁଝିଲେ? ମୁଖ୍ୟ ବିଷୟଟି ସେଇ ଫୁଲ ଥିଲା। ବହୁ ବର୍ଷ ପୂର୍ବେ ଏକ ଶିଶୁ ଭାବରେ, ଯେପରି ତୁମମାନେ ସମସ୍ତେ ଅଟ, ଏଠାରେ ଫିନିକ୍ସ ସହର ଉପରେ, ଏଠାରେ ଗାଈଗୋରୁ ଚରା କ୍ଷେତ୍ରରେ ମୁଁ ଏକ ଲେଖନୀ ପଢୁଥିଲି। ଅନୁସନ୍ଧାନକାରୀ ବିଷୟରେ, ଏକ ଅନୁସନ୍ଧାନକାରୀଙ୍କ ବିଷୟରେ ଏକ ଲେଖନୀ ପଢୁଥିଲି। ସେତେବେଳେ ଏଠାରେ କୌଣସି ରାସ୍ତାଘାଟ ନଥିଲା, କେବଳ ଛୋଟ ମାଟି ରାସ୍ତାମାନ ଥିଲା। ସେମାନେ ଏବେ ବି ଏଠାରେ ଅନେକ ଅନୁସନ୍ଧାନ କାର୍ଯ୍ୟ କରନ୍ତି, ଆପଣ ଜାଣନ୍ତି। ମାତ୍ର ଏହି ଅନୁସନ୍ଧାନକାରୀ ଏଠାକୁ ଆସିଥିଲେ ଏବଂ ସେ ବହୁତ ଟଙ୍କା ପାଇଥିଲେ ଏବଂ ବହୁତ ସୁନାର ସନ୍ଧାନ ମଧ୍ୟ ପାଇଥିଲେ। ଏବଂ ତାଙ୍କର ଯିବା ଆସିବା ରାସ୍ତାରେ ସେ ଏକ କ୍ୟାବିନ୍ରେ ରହିଥିଲେ, ଯାହା ସେ ପାଇଥିଲେ। ଆଉ ସେ ନିଜ ସହିତ ଗୋଟେ କୁକୁର ରଖିଥିଲେ ଏବଂ ସେହି କୁକୁର ବାହାରେ ବନ୍ଧା ହୋଇଥିଲା। ଏବଂ ସେ ରାତିରେ ସେଠାରେ ଏକ ଚୋର ଥିଲା, ଯିଏକି ଏହି ସୁନାକୁ ଚୋରି କରିବା ପାଇଁ ତାଙ୍କୁ ଅନୁସରଣ କରୁଥିଲା। ସେ ଏହାକୁ ସେହି ପୁରାତନ ସ୍ପେନିଶ ଖଣିରେ ପାଇଥିଲେ ଆଉ ସେ ଏହା ସହିତ ଆସୁଥିଲେ ଏବଂ କୁକୁର ଭୁକିବାକୁ ଆରମ୍ଭ କଲା। ଏବଂ ସେହି ବ୍ୟକ୍ତିଟି ସେହି କୁକୁର ଦ୍ୱାରା ବ୍ୟତିବ୍ୟସ୍ତ ହେବାକୁ ଚାହୁଁନଥିଲେ। ସେ କହିଲା, ଚୁପ୍ କର। ସେ କହିଲେ, ଆସନ୍ତାକାଲି ମୁଁ ଏହାକୁ ନେବି, ସହରକୁ ନେବି, ଆଉ ମୁଁ କରିବି। କାହାଣୀର ନୀତିଶିକ୍ଷାଟି ଏହା ଥିଲା, ଏବଂ ମୁଁ ଏହାକୁ ଓଜନ କରିବି, ଆଉ ମୁଁ ଜଣେ ଧନୀ ବ୍ୟକ୍ତି ହୋଇଯିବି, ଆଉ ମୁଁ ବଡ଼ ବଡ଼ କାର୍ କିଣିବି, ଏବଂ ମୋର ସମସ୍ତ ପ୍ରକାର ମହିଳାମାନେ ରହିବେ, ବଡ଼ ଆମୋଦ ପ୍ରମୋଦଜନକ ଭୋଜି ହେବ, ଏବଂ ମୁଁ ଜଣେ ଧନୀ ବ୍ୟକ୍ତି ହେବି, କାରଣ ମୁଁ ସମସ୍ତ ଧନ ଉପରେ ଦାବି ପାଇସାରିଛି। ମୋ ପାଖରେ ଏଠାରେ ବହୁତ ଅଧିକ ସୁନା ରହିଛି। ଏବଂ କହିଲେ, ମୁଁ କରିବି। ଏବଂ ଯେତେବେଳେ ସେ ଶୋଇବାକୁ ଯିବା ପାଇଁ ଚେଷ୍ଟା କରୁଥିଲେ, କୁକୁରଟି ଭୁକିବାରେ ଲାଗିଥିଲା, କାରଣ କୁକୁରଟି ସେ ଚୋରକୁ ଚୁପ୍ କରି ଗୁପ୍ତରେ ଛପି ଛପି ଆସିବାର ଦେଖିଥିଲା, ଯିଏକି ସେ ଅନୁସନ୍ଧାନକାରୀର ନିଦ୍ରା ଯିବା ପାଇଁ ଅପେକ୍ଷାରେ ରହିଥିଲା। ସେ ପୁଣି ଥରେ ଉଠି ପଡ଼ିଲେ ଓ କୁକୁର ଉପରେ ପୁନର୍ବାର ଚିତ୍କାର କରି କହିଲେ, ଚୁପ୍ କର। ଏବଂ ସେହି ବେଚରା କୁକୁରଟି କୁ କୁ କରି ନିଜ ମାଲିକଙ୍କୁ ଏହା ଚେତାବନୀ ଦେବାକୁ ଚେଷ୍ଟା କରୁଥିଲା ଯେ ବିପଦ ମାଡ଼ି ଆସୁଛି, ମାଡ଼ି ଆସୁଛି। ଏବଂ ଯେତେବେଳେ ସେ ପରବର୍ତ୍ତୀ ଥର ଯେତେବେଳେ ସେ କୁକୁର ଭୁକିବା ଆରମ୍ଭ କଲା, ଅନୁସନ୍ଧାନକାରୀଙ୍କ ପାଖରେ ଏକ ଛୋଟ ବନ୍ଧୁକ ଥିଲା। ସେ ହଇରାଣ କରାଯିବାକୁ ଚାହୁଁନଥିଲେ, ତେଣୁ ସେ କେବଳ ଉଠି ପଡ଼ିଲେ ଓ କୁକୁରଟିକୁ ଗୁଳି କରିଦେଲେ। ଆଉ ସେହି ରାତି ଅନୁସନ୍ଧାନକାରୀ ଜଣକ ଚୋର ଦ୍ୱାରା ହତ୍ୟା କରାଗଲେ। ତାଙ୍କ ସମସ୍ତ କଳ୍ପନା ଜଳ୍ପନାର ସ୍ୱପ୍ନ ତାଙ୍କ ପାଇଁ କିଛି ଲାଭ କଲା ନାହିଁ, କାହିଁକି? ତାଙ୍କୁ ଚେତାବନୀ ଦେଉଥିବା ସେ ସ୍ୱରକୁ ସେ ଚୁପ୍ କରିଦେଇଥିଲେ। ଏପରି କେହି ହେଲେ ନାହାନ୍ତି ଯିଏକି କିଛି କରିବାକୁ ଚେଷ୍ଟା କରିପାରେ। ତୁମେ ପିଲାମାନେ କଦାପି କୌଣସି ଭୁଲ କରିବାକୁ ସମର୍ଥ ହେବ ନାହିଁ। ଯେପରି ଭାବେ ତୁମର ଲାଳନ ପାଳନ ହୋଇଅଛି, ତାପରେ ଯେପର୍ଯ୍ୟନ୍ତ କି ତୁମେ ହିଁ କିଛି ଏପରି ଅନୁଭବ ନ କର ଯାହାକି ତୁମକୁ ତାହା କରିବା ପାଇଁ ନ କୁହେ, ତେବେ ତୁମକୁ ଚେତାବନୀ ଦେଉଥିବା ସେ ସ୍ୱରକୁ କେବେ ହେଲେ ଚୁପ୍ କରିବାକୁ ଚେଷ୍ଟା କରିବ ନାହିଁ। ଏବଂ ସର୍ବଦା ମନେ ରଖନ୍ତୁ ଯେ ସେହି ସ୍ୱରକୁ ଗ୍ରହଣ କରନ୍ତୁ ଯାହାକି କୁହେ, ମୋର ଅନୁଗମନ କର, ଆଉ ତୁମେ ସବୁବେଳେ ଠିକ୍ ହିଁ ବାହାରି ଆସିବ। ମୁଁ ବିଶ୍ୱାସ କରେ ଯେ ତୁମେ ତାହା କରିବ, ମୋର ତୁମ ଉପରେ ଭରସା ଅଛି। ମାତ୍ର କେବଳ ସର୍ବଦା ଏହା ମନେ ରଖନ୍ତୁ ଯେ ଯୀଶୁ ସେହି ସ୍ୱର ଆଜି ରାତିରେ ପୃଥିବୀରେ ଜୀବିତ ଅଛନ୍ତି। ଠିକ୍ ଯେପରିକି ସମାନ ଭାବରେ ପ୍ରତ୍ୟେକ ସ୍ୱର ଏବଂ ଆମେ କହିଥିବା ପ୍ରତ୍ୟେକ ଶବ୍ଦ ଏବେ ସୁଦ୍ଧା ଜୀବନ୍ତ ଅଛି, ଯେତେବେଳେ ସେହି ସ୍ୱର ବାୟୁମଣ୍ଡଳର ସେହି ଇଥର ତରଙ୍ଗ ଉପରେ ଯାଇଥାଏ। ସେହି ଦେଖନ୍ତୁ, ଆପଣଙ୍କର ଏଠାରେ ଏକ ଟ୍ରାନ୍ସମିଟର ଯନ୍ତ୍ର ଅଛି ଯାହାକି ଏହାକୁ ପଠାଇଥାଏ। ଆପଣ ହିଁ ସେହି ଟ୍ରାନ୍ସମିଟର ଯନ୍ତ୍ର ଅଟନ୍ତି ଯାହାକି ଏହାକୁ ପଠାଇଥାନ୍ତି। ତେବେ ଏହାକୁ ଧରିବା ପାଇଁ ଷ୍ଟେସନର ଆବଶ୍ୟକ ରହିଥାଏ। ଆଉ ଯୀଶୁ ପରମେଶ୍ୱରଙ୍କ ବାକ୍ୟର ସେହି ଟ୍ରାନ୍ସମିଟର ଯନ୍ତ୍ର ଥିଲେ, କାରଣ ସେ ସେହି ସେହି ପରମେଶ୍ୱରଙ୍କ ତିରେକତା ଥିଲେ ଯିଏକି ଜଣେ ମନୁଷ୍ୟରେ ପ୍ରକଟିତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ପରମେଶ୍ୱର ଏବଂ ସମ୍ପୂର୍ଣ୍ଣ ମଣିଷ ଥିଲେ। ଏବଂ ପରମେଶ୍ୱରଙ୍କ ତିରେକତା, ପରମେଶ୍ୱରଙ୍କ ଗୁଣ ସକଳ ତିରେକତା, ପିତା ପୁତ୍ର ଏବଂ ପବିତ୍ର ଆତ୍ମା ହୋଇଥିବା ହେତୁ ସେହି ଜଣେ ମାତ୍ର ବ୍ୟକ୍ତି ଯୀଶୁଖ୍ରୀଷ୍ଟଙ୍କ ଠାରେ ପ୍ରତିନିଧିତ୍ୱ ହୋଇଥିଲେ। ତେଣୁ ସେଠାରେ ସେ ସେହି ବାକ୍ୟ ଥିଲେ ଏବଂ ସେ ସେହି ଟ୍ରାନ୍ସମିଟର ଯନ୍ତ୍ର ଥିଲେ ଯିଏ କହିଥିଲେ, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ତାହାଠାରେ ଅନନ୍ତ ଜୀବନ ଅଛି। ବୁଝିଲେ? ସତ୍ୟ ମୁଁ ତୁମକୁ କହୁଅଛି, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି। ତେବେ ସେହି ବାକ୍ୟ ଏକ ଟ୍ରାନ୍ସମିଟର ଯନ୍ତ୍ରରୁ ବାହାରି ଅଛି। ଦିନେ ସେ କହିଲେ, ସତ୍ୟ ମୁଁ ତୁମକୁ କହୁଅଛି, ଯଦି ତୁମେ ଏହି ପର୍ବତକୁ କୁହ ଘୁଞ୍ଚି ଯା ଏବଂ ତୁମ ହୃଦୟରେ ତାହା ସନ୍ଦେହ କର ନାହିଁ, ବରଂ ବିଶ୍ୱାସ କର ଯେ ତୁମେ ଯାହା କହିଛ ତାହା ସଫଳ ହେବ, ତେବେ ତୁମେ ଯାହା କହିଛ ତାହା ପାଇପାରିବ। ବର୍ତ୍ତମାନ ଯଦି ତୁମେ କେବଳ ଏହାକୁ ଧରି ନେବା ପାଇଁ ସେ ଷ୍ଟେସନ ହୋଇପାରିବ, ତୁମ ଭିତରେ ଥିବା କିଛି ନିୟନ୍ତ୍ରଣ ଦ୍ୱାରା, ବିଶ୍ୱାସ ଦ୍ୱାରା, ଏହା ତୁମକୁ ଠିକ ପରମେଶ୍ୱରଙ୍କ ଚକ୍ର ମଧ୍ୟକୁ ନୂତନ ଜନ୍ମକୁ ନେଇଯିବ ଏବଂ ନୂତନ ଭାବରେ ଜନ୍ମ ହେବ। ତାହାପରେ ତୁମେ ସେ ସ୍ୱରକୁ ଶୁଣିବା ପାଇଁ ସବୁବେଳେ ସଂଯୋଗରେ ରହିବ, ଯାହାକି ତୁମକୁ ସର୍ବଦା ଚେତାବନୀ ଦେଉଥିବ ଯେତେବେଳେ ବିପଦ ଆଖପାଖରେ ରହିଥାଏ। ଯେତେବେଳେ ଜିନିଷମାନ ଭୁଲ ଥାଏ, ଭୁଲ ହେଉଥାଏ, ଏହା ସର୍ବଦା ଆପଣଙ୍କ ପାଇଁ ଏକ ଚେତାବନୀ ହେବ। ଆଉ ତେବେ ଦିନେ ସେ ଧନୀ ଯୁବା ବାଳକ ଯାହା ବିଷୟରେ ଆମେ କହୁଅଛୁ ତାହା ସଦୃଶ ହେବା ପରିବର୍ତ୍ତେ ପୀଡ଼ିତ ପିତର ପାଉଲ କିମ୍ବା ଅନ୍ୟ କୌଣସିଙ୍କ ପରିବ୍ୟକ୍ତି ହେବ, ଯିଏକି ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ପ୍ରାଣଗୁଡ଼ିକ ଜିଣିବ। ପିଲାମାନେ, ତୁମେ ତାହା ହିଁ କର। କଣ ଆମେମାନେ ପ୍ରାର୍ଥନା କରିପାରିବା କି? ପ୍ରଭୁ ଯୀଶୁ, ଯୁବାମାନେ ଆସନ୍ତାକାଲି ନିମନ୍ତେ, ପୁରୁଷ ଏବଂ ସ୍ତ୍ରୀମାନେ, ଯଦି ଏକ ଆସନ୍ତାକାଲି ଥାଏ, ପ୍ରଭୁ ଆମେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଚିତ। ଆମେ ସେମାନଙ୍କୁ ପ୍ରଶିକ୍ଷଣ ଦେବାର ସେହି ଭାରକୁ ଅନୁଭବ କରୁଅଛୁ, ଯେପରିକି ଏକ ଆସନ୍ତାକାଲି ହେବ। ଯଦି ତାହା ନାହିଁ, ତାହେଲେ ଆଜି ସେହି ଦିନଟି ଅଟେ। ଆଉ ତାପରେ ପିତା, ଆମେ ଜାଣୁ ଯେ ତୁମ ଦୃଷ୍ଟିରେ କେହି ହେଲେ ଗ୍ରହଣଯୋଗ୍ୟ ନୁହନ୍ତି। କୌଣସି ମାଂସମୟ ଶରୀର ଗୌରବ କରିପାରେ ନାହିଁ, କୌଣସି ଶିକ୍ଷା ନୁହେଁ, ଯଦିଓ ଏହି ବିଷୟଗୁଡ଼ିକ ଯଥାସାଧ୍ୟ ଉତ୍ତମ ହୋଇପାରେ, କୌଣସି ଉତ୍ତମ କାମ ନୁହେଁ, କୌଣସି ଧାର୍ମିକ ଅନୁଷ୍ଠାନ ନୁହେଁ, ମନୋବିଜ୍ଞାନ ନୁହେଁ, ପବିତ୍ର ଆତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବିଷୟ ପରମେଶ୍ୱରକୁ ସୁନିଶ୍ଚିତ କରିପାରେ ନାହିଁ। ସେ ହେଉଛନ୍ତି ସେହି ସାଧନ, ସ୍ୱୟଂ ପରମେଶ୍ୱର ନିଜେ, ଅନନ୍ତ ଜୀବନ ରୂପରେ, ଯାହାକି ଆମ ପାଖକୁ ଜଣେ ବ୍ୟକ୍ତି ଭାବରେ ଆସିପାରେ। ଆଉ ଆମେ ଏଥିପାଇଁ କୃତଜ୍ଞ ଅଟୁ। ଯେତେବେଳେ ପିତର ଅଙ୍ଗୀକାର କଲେ, ପ୍ରକୃତରେ ତାହା ସେତେବେଳେ ହିଁ ପ୍ରକାଶିତ ହେଲା। ଯୀଶୁ ତାଙ୍କୁ କହିଲେ, ରକ୍ତ ମାଂସ ଏହାକୁ ତୁମଠାରେ ପ୍ରକାଶ କରିନାହିଁ, ତୁମେ ଏହାକୁ ଏକ ଧାର୍ମିକ ଶିକ୍ଷାନୁଷ୍ଠାନରେ ଶିଖିନାହ, ତୁମେ ଏହାକୁ କେବେ କୌଣସି ବିଦ୍ୟାଳୟରେ ଶିଖିନାହ। ଏହା ଏକ ବ୍ୟକ୍ତିଗତ ବିଷୟ ଅଟେ, ଏପରି କିଛି ବିଷୟ ଯାହାକି ପ୍ରତ୍ୟେକ ବ୍ୟକ୍ତିଗତ ଜଣଙ୍କୁ ଗ୍ରହଣ କରିବାକୁ ହେବ। ତୁମେ କହିଲ, ଏହି ପଥର ଉପରେ ମୁଁ ମୋର ମଣ୍ଡଳୀ ନିର୍ମାଣ କରିବି ଏବଂ ନରକର ଫାଟକ ଏହାକୁ ଜୟ କରିବାରେ ସମର୍ଥ ହେବ ନାହିଁ। ପ୍ରଭୁ, ଏଥିପାଇଁ ଆମେ ଧନ୍ୟବାଦୀ ଅଟୁ। ସେହି ସ୍ୱର ଆଜି ରାତିରେ ସୁଦ୍ଧା ଜୀବନ୍ତ ଅଛି, ଆଉ ଏବେ ସୁଦ୍ଧା ବିଶ୍ୱାସର ସେହି ଖୁଣ୍ଟମାନ, ବହିର୍ଗତ ଖମ୍ବମାନ, ଶୁଣିବାର ସ୍ଥାନ, ଗ୍ରହଣ କରିବାର ଷ୍ଟେସନମାନ ଅଛି, ଯାହାକି ଏହାକୁ ଗ୍ରହଣ କରିପାରିବ। ଆମେ ପ୍ରାର୍ଥନା କରୁଛୁ ଯେ ହେ ପ୍ରଭୁ, ଏହି ପିଲାମାନଙ୍କ ମଧ୍ୟରୁ ପ୍ରତ୍ୟେକ ସେମାନଙ୍କ ହୃଦୟରେ ତାହା ଗ୍ରହଣ କରିବେ ଏବଂ ମନେ ରଖିବେ ଯେ ସେମାନେ ଯାହା କରନ୍ତି ତାହା ଉତ୍ତମ ହେବା ପାଇଁ ନୁହେଁ, ମାତ୍ର ସେମାନେ ପରମେଶ୍ୱର ଆମକୁ ତାହାଦ୍ୱାରା ବିଚାର କରନ୍ତି ନାହିଁ ଯାହା ଆମେ ଯାହା କରିଥାଉ, ବରଂ ତାହାଦ୍ୱାରା କରନ୍ତି ଯାହା ଆମେ ଗ୍ରହଣ କରିଥାଉ। ଆମ୍ଭେମାନେ ଆମର ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଅଛୁ ଏବଂ ଆମର କାର୍ଯ୍ୟ ସକଳରେ ନୁହେଁ। ତେଣୁ ହେ ସ୍ୱର୍ଗୀୟ ପିତା, ଆମେ ପ୍ରାର୍ଥନା କରୁଛୁ ଯେ ସେମାନେ ବର୍ତ୍ତମାନ ଦର୍ଶନକୁ ଧରିବେ ଏବଂ ସେ ମହାନ ଅନନ୍ତ ନିମନ୍ତ୍ରଣ ଯେ ଆସି ମୋହର ଅନୁଗମନ କର, ତାହାକୁ ଦେଖିବେ ଓ ଶୁଣିବେ। ପ୍ରଭୁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଗତର ସମସ୍ତ ଜିନିଷରୁ, ଏହି ମର୍ତ୍ତ୍ୟପୂର୍ଣ୍ଣ କ୍ଷଣସ୍ଥାୟୀ ଜୀବନରୁ ଦୂରେଇ ରୁହନ୍ତୁ। ଆଜି ରାତି ଯେତେବେଳେ ସେମାନେ ଏଠାରେ ଅଛନ୍ତି ଏବଂ ସେମାନଙ୍କର ସୁବର୍ଣ୍ଣ ରଙ୍ଗର କେଶ ଏବଂ ସେମାନଙ୍କ ମଧ୍ୟରୁ କେତେକ କଳା କେଶ ସହିତ, ପୁଣି ଶ୍ୟାମଳ ଆଖି ଓ ନୀଳ ଆଖି ସହିତ, ଏବଂ ସେମାନଙ୍କ ସର୍ବୋତ୍ତମ ଅବସ୍ଥାରେ ଯାହାକି ସେମାନେ କଦାପି ରହିବେ ବସିଛନ୍ତି, ଏବଂ ଯେପରିକି ସେହି ମହାନ ଲେଖକ କହିଛନ୍ତି, ଆପଣା ଯୌବନ କାଳରେ ନିଜର ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେତେବେଳେ କି ମନ୍ଦ ଦିନ ଗୁଡ଼ିକ ନିକଟବର୍ତ୍ତୀ ହୁଏ ନାହିଁ, ତେବେ ତୁମେ ସେମାନଙ୍କଠାରେ କୌଣସି ଆନନ୍ଦ ପାଇବ ନାହିଁ। ହେ ପ୍ରଭୁ ଯୀଶୁ, ତୁମେ କିପରି ଭାବରେ ପିତରଙ୍କୁ କହିଲ, ଯେତେବେଳେ ତୁମେ ଯୁବା ଥିଲ ତୁମେ ଉଠିଥାଅ ଏବଂ ତୁମର ଯେଉଁଠାରେ ଇଚ୍ଛା ସେ ସ୍ଥାନକୁ ଯାଇଥାଅ, ମାତ୍ର ଯେତେବେଳେ ତୁମେ ବୃଦ୍ଧ ହୋଇଯିବ କେହି ଜଣେ ତୁମକୁ ଧରି କଢେଇ ନେବେ ଯେଉଁଠାକୁ ତୁମେ ଯିବାକୁ ଇଚ୍ଛା କରିବ ନାହିଁ। ସେମାନଙ୍କୁ ତାହା ମନେ ରଖିବାକୁ ଦିଅ। ବର୍ତ୍ତମାନ ସେହି ଦିନ ଅଟେ, ଏହା ସେହି ସମୟ ଅଟେ। ପିତା, ଏହା ପ୍ରଦାନ କର। ମୁଁ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ମୋ ନିଜର ସନ୍ତାନ ପାଇଁ ଏଠାରେ ଆଜି ରାତିରେ ଏଠାରେ ଥିବା ପ୍ରତ୍ୟେକ ପିଲାଙ୍କୁ ଦାବି କରେ। ମୁଁ ଅନୁଭବ କରୁଛି ଯେ ତୁମେ ସେମାନଙ୍କର ଦେଖାଶୁଣା କରିବା ପାଇଁ ମୋ ହାତରେ ଦେଇଅଛ। ମୁଁ ସେ ସମସ୍ତଙ୍କୁ ଶୈତାନଠାରୁ, ମୃତ୍ୟୁଠାରୁ ଦାବି କରି ଯୀଶୁଖ୍ରୀଷ୍ଟଙ୍କଠାରେ ଜୀବନ ନିମନ୍ତେ ଦାବି କରେ, ଆମେନ୍। ପିଲାମାନେ, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। ତୁମମାନଙ୍କୁ କିଛି ଶବ୍ଦ କହିବା ବାସ୍ତବରେ ଭଲ ଲାଗେ ଏବଂ ମୁଁ ଫେରିବି ବୋଲି ଭଲ ପିଲାମାନେ ତୁମମାନଙ୍କୁ ପ୍ରଶଂସା କରେ। ଭାଇ ଫ୍ରେଡ୍, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭଉଣୀ, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ।